ଦଶମ ସ୍କନ୍ଧର ବିଂଶତମ ଅଧ୍ୟାୟରେ ଆମେ ଶ୍ରବଣ କରୁଥିଲେ ବର୍ଷ ଋତୁର ବର୍ଣ୍ଣନା ଦେବାକୁ ଯାଏ ସୁଖଦେବ ଗୋସ୍ୱାମୀ ବୃନ୍ଦାବନର ଶୋଭାକୁ ତାତ୍ତ୍ୱିକ ରୂପରେ ପରିବେଷଣ କଲେ ପରୀକ୍ଷିତଙ୍କ ସମ୍ମୁଖରେ ଆମମାନଙ୍କ ସମ୍ମୁଖରେ ତାତ୍ତ୍ୱିକ ଦୃଷ୍ଟିରେ ବିଭିନ୍ନ ଶିକ୍ଷା ଯେଉଁ ଶିକ୍ଷା ଗୁଡ଼ିକ ରହିଛି ବଦ୍ଧ ଅବସ୍ଥାରେ ବି ଲୋକ ଶିକ୍ଷା ଦିଅନ୍ତି ଯେଭଳି ଗୋଟେ ଛାତ୍ର ଶିକ୍ଷା ଦିଏ ଆଉ ଜଣେ ଶିକ୍ଷକ ଶିକ୍ଷା ଦିଏ ପାର୍ଥକ୍ୟ କ'ଣ ଛୁଆ ଗୁଡ଼ାଙ୍କୁ ଦେଖିଲେ ଛୁଆମାନେ ବେଳେବେଳେ ବୁଝେଇଦେବେ ପାଠ ବୁଝିଛ ନା ଛୋଟ ପିଲା ଯିଏ ନ ପଢ଼ିପାରେ ତ ସାଙ୍ଗଟା କ'ଣ କହିବୁ ବୁଝେଇ ଦେଉଛୁ ସେଠି ତୋ ଟିଚର୍ ହେଇଗଲି ଗୋଟେ ଶିକ୍ଷାଟା ପିଲାଟା ବି ଶିକ୍ଷା ଦେଇଦେଉଛି ଯିଏ ଭଲ କ'ଣ ଫାଷ୍ଟ ଯିଏ କ୍ଲାସ୍ରେ ଫାଷ୍ଟ ହେଉଛି କ'ଣ କରୁଛି ଅଲଗା ଛୁଆଙ୍କୁ ପାଠ ପଢ଼େଇ ଦେଉଛି ତେଣୁ ଛାତ୍ର ବି ଶିକ୍ଷକ ହେଇଯାଉଛି ଶିକ୍ଷକ ତାର ଶିକ୍ଷକ ପାର୍ଥକ୍ୟ କ'ଣ ରହିଲା ଛାତ୍ର ଆଉ ଶିକ୍ଷକ ଭିତରେ କ'ଣ ପାର୍ଥକ୍ୟ ରହିଲା ହଁ ଛାତ୍ର ଯେତିକି ବୁଝିଛି ଯେତିକି ମନେ ରଖି ସେତିକି ବୁଝଉଛି ସବୁ ବୁଝିନି କି ତାକୁ ଟିଚର୍ ସବୁ କହିନାହାନ୍ତି ସେ ଟିଚର୍ କାମ କଲେ ସେ କ'ଣ ପଢ଼ିବ ଅଧା ପାଠ ପଢ଼ିବ ସେ ଯେତିକି ପଢ଼ିଛି ସେଇଟା ପଢ଼ିପାରିବ ଆଉ ଆଗକୁ ପଢ଼ିପାରିବ ହଁ ଟିଚର୍ ତାକୁ ପଢ଼େଇନି ଟିଚର୍ କ'ଣ ସବୁ ଜାଣିଛି ଅଳ୍ପ କହୁଛି ଟିଚର୍ ଯୋଉ ସେମ୍ ଟିଚର୍ ପଢ଼ଉଛି ପ୍ରଥମ ଶ୍ରେଣୀ ପିଲାକୁ ସେ ପଢ଼ିପାରିବନି ସେମ୍ ଟିଚର୍ ଦ୍ୱିତୀୟ ଶ୍ରେଣୀ ପିଲାକୁ ପଢ଼ିପାରିବ ସେ କଲେଜ ବନ୍ଦ ପଢ଼ିପାରିବ ତା ମାନେ ସେତେବେଳେ ପ୍ରଥମ ଶ୍ରେଣୀ ପିଲାକୁ ପଢ଼ଉଛି ସେ ପ୍ରଥମ ଶ୍ରେଣୀର ଲୋକ ସେ ତ କିଛି କହୁନି ତାର କ୍ଲାସ୍ ହିସାବରେ ତାକୁ ପାଠ ପଢ଼ଉଛି ତେଣୁ ଯଦି ସପ୍ତମ ଶ୍ରେଣୀର ପିଲା ଗୋଟେ ସପ୍ତମ ଶ୍ରେଣୀ ପିଲାକୁ ପଠେଇବ ତାହେଲେ ସେ ଅଷ୍ଟମ ଶ୍ରେଣୀ ପାଠଟା ଜାଣିନି ସେ ସପ୍ତମ ଶ୍ରେଣୀ ପାଠ ଜାଣିଛି ତା ତଳକୁ ପାଠ ଜାଣିଛି ସେଥିପାଇଁ ଶିଷ୍ୟ ସବୁବେଳେ ଶିଷ୍ୟ ହେଇ କାହିଁ କେମିତି ରୁହେ ଏଥିପାଇଁ ସବୁବେଳେ ଶିଷ୍ୟ ହେଇକି ରୁହେ ସେ କେବେ ଗୁରୁ ହେଇପାରିବେ କେହି ବି କେବେ ଆମର ଗୁରୁ ଅଭିମାନ କରିପାରୁନାହାନ୍ତି ସବୁବେଳେ ତ ଶିଷ୍ୟ ହେଇକି ରହିଛନ୍ତି ଆଉ ତାଇ ଶିଷ୍ୟ ହେଇ ଥାକିବ ସର୍ବଦା ନା ଲଇବ ପୂଜାକାର ମୁଁ କାହା ପୂଜା ନେବିନି କି ମୁଁ ଗୁରୁ ହେବିନି ଆଉ ଗୁରୁ ହେବେନି ପୁଣି ପରମ୍ପରା ଚାଲିଛି କେମିତି ସମସ୍ତଙ୍କ ମୂର୍ତ୍ତ ରହିଲେ ଆମେ କେହି ଗୁରୁ ହେବୁନୁ କେହି କ'ଣ ଗୁରୁ ପଦକୁ କେହି ବରଣ କରୁନାହାନ୍ତି ଆମେ ତାଙ୍କୁ ଗୁରୁ ବୋଲି ବରଣ କରିଛି ସିଏ ଗୁରୁ ପଦକୁ ନେଉନାହାନ୍ତି କାହିଁକି ସବୁବେଳେ ମୁଁ ଶିଷ୍ୟ ମୁଁ ଯେତିକି ପଢ଼େଇଛି ତ ମୋ ଗୁରୁ ମୁଁ ସେତିକି ପଢ଼ିଛି ସେତିକି ତାଙ୍କର ଭାବନା ସବୁ ପାଠ ପଢ଼ିଛନ୍ତି ସେମାନେ ସବୁ ଜାଣିଛନ୍ତି କି ତାଙ୍କ ସେଇ ଭାବନାଟା ସ୍ୱାଭାବିକ ଭାବନା ତାଙ୍କର ଅନ୍ତର ଭିତରେ ରହିଛି ଆମର କ'ଣ ଶିଷ୍ୟର କ'ଣ ଭାବନା ସେ ଯେତିକି ଜାଣିଛି ସେ କହିଲି ମୁଁ ଗୁରୁ ମୁଁ ଜାଣିଛି ମୁଁ ଜାଣିଛି କି ଜାଣନ୍ତିନି ଆଉ ମୁଁ ବହୁତ ପଢ଼ିଛି ମୁଁ ବହୁତ ଜାଣିଛି ଏହା ବେଶି ଜାଣିନି ତାକୁ ଯେତିକି ପାଠ ପଢ଼ା ହେଇଛି ସେତିକି ଜାଣିଛି ତା ଉପରେ ଏଇ ଯେଉଁ ଅଲଖିଆ ଭାବ ସବୁ କୁହନ୍ତିନି ସବୁ ଅକୁଆ ପାଠ ଅଛି ଜାଣିଛ ନା ମାୟାବାଦୀ ମାନେ କଥା କୁହନ୍ତି ଅଜପା ମନ୍ତ୍ର ଅଛି ଅକୁହା ପାଠ ଅଛି ତାକୁ କହି ହେବନି ତାଙ୍କ ଭାଷାରେ ଯାହା କହୁଛନ୍ତି ଠିକ୍ ଆମର ପରିଭାଷା ବି ସେଭଳିଆ ଅକୁହା ପାଠ ଅଛି ସେ ପାଠ କେହି କହିପାରିବେ ସେ ପାଠ କେଉଁ ଶାସ୍ତ୍ର ନାହିଁ ଅକୁହା ପାଠ ବୁଝିପାରୁଛ ନା ନାହିଁ ପ୍ରଦୀପ କ'ଣ ବୁଝିଲୁ ତୁ କ'ଣ ଅକୁହା ପାଠ ମୋତେ କହିଲୁ ଦେଖିବା ଭକ୍ତି ଯୁଗରେ ପାଠ ଅଛି ତାକୁ କହି ହେବନି ତା କ'ଣ କହିବ ତାକୁ କିଛି ପରିପ୍ରକାଶ କରି ହେବନି ଯିଏ ଯେ ଶରଣାଗତି ହେଉଛି ସେ ଶରଣାଗତି ଯେଉଁ ଆନନ୍ଦଟା ହେଉଛି ସେ କ'ଣ କାହାକୁ କହିବ ସେ କହିଲେ ତାର କ'ଣ ପରିପ୍ରକାଶ ପାଇବ ଗର୍ବ ମୁଁ ଏଇଟା ଏମିତି ଶରଣ ହେଇକି ମୁଁ ଏଇଟା ପାଇଗଲି ସେ କେବେ କହିବେନି ସେ ଜିନିଷ ସେ ଯେଉଁ ଭଗବାନଙ୍କୁ ସାକ୍ଷାତକାର କରିବେ ସେ ଯେଉଁ ଯେତେ ଜଣ ରୂପ ଗୋସ୍ୱାମୀ ହଉ ସନାତନ ଗୋସ୍ୱାମୀ ହଉ ଏସବୁ ଭଗବାନଙ୍କ ରୂପ ବର୍ଣ୍ଣନା ସବୁ ଲେଖିଲେ ତାଙ୍କ ବିଷୟରେ କେତେ ଥର ଲେଖିଲେ ଯେ ଠାକୁର ଆସିକି ମୋତେ ଏମିତି ସେଟାକୁ କିଏ ଲେଖିଲେ ତାଙ୍କ ପରେ ଯେଉଁ ଆଚାର୍ଯ୍ୟମାନେ ସବୁ ଆସିଲେ ତାଙ୍କର ଯେଉଁ ଶିଷ୍ୟ ପରମ୍ପରା ସବୁ ଆସିଲେ ସେମାନେ ଭଗବାନ ତାଙ୍କ ଦ୍ୱାରା ସବୁ ଲେଖିଛନ୍ତି ସିଏ ତାଙ୍କ କଥା କିଛି କହିବେ ସେ ତ ଶିଷ୍ୟ ଆଉ ଏଇଟା କଥା ଛଳରେ କେଉଁଠି ହେଲେ ଭଗବାନ ପ୍ରକଟ କରିଦିଅନ୍ତି ସେଗୁଡ଼ା ସବୁ ସେତେବେଳେ କ'ଣ ରେକର୍ଡିଂ ମେସିନ୍ ଥିଲା ନା ଫଟୋ ଥିଲା ନା ସବୁ କାଗଜ କଲମ ଥିଲା ସେ ତାଳପତ୍ର ଲେଖା ହେଉଥିଲା ଏ ଯେ ମଦନ ଗୋପାଳ ଆସିଲେ କାହାକୁ ଦେଇକି ସନାତନ ଗୋସ୍ୱାମୀଙ୍କୁ ଦେଇକି ଜାଣିଲେ କିଏ ସବୁ ସନାତନ ଗୋସ୍ୱାମୀ କାହା କଥା କହିନାହାନ୍ତି ସେ ମଥୁରାରେ ଥିଲେ ନା ମଥୁରାରେ ଚୌବଙ୍ଗ ଘର ଥିଲେ ସିଏ ସବୁ ଏଗୁଡ଼ାକୁ ସମୁଦ୍ର ଜାଗାରେ କହିଲେ କୀର୍ତ୍ତି ଦୁଇ ପ୍ରକାର ନା ଜୀବ କିଛି କରିକି କୀର୍ତ୍ତି ପାଇବା ପାଇଁ ଚାହୁଁଛି ହେଲେ ତୁମେ କଲ ତୁମର କୀର୍ତ୍ତି ମୁଁ ଏଇଟା କଲେ ମୋତେ ଲୋକ ପ୍ରଶଂସା କରିବେ ଆଉ କେଉଁଟା କୀର୍ତ୍ତି ଭଗବାନ ଦେବେ ଯେ ଅକିଞ୍ଚ ନେଇକି ଭଗବାନ ଗୁରୁକୃଷ୍ଣଙ୍କ ପାଇଁ ସେବା କରିବ କୃଷ୍ଣ ତା ପାଇଁ ସବୁ ବ୍ୟବସ୍ଥା କରିବ ପଛରେ ସବୁ କେମିତି ତାର କୀର୍ତ୍ତିଟା ବଢ଼ିବ ସେଇଟା ସେ କାମ କରିବେ ଆମେ ସେ କଥା କହୁଥିଲି ଏ ଅକୁଆ ପାଠ ଏ ମାୟାବାଦୀମାନଙ୍କର ପାଠ ଅଲଗା ଆମର ଅକୁଆ ପାଠ କ'ଣ ଭକ୍ତିରେ ସବୁ କୁହାହେଇଛି କିନ୍ତୁ ଭକ୍ତିରେ ଭକ୍ତର ଯେଉଁ ଅନୁଭବଟା ସେଇଟା ସେ କାହାକୁ ପରିପ୍ରକାଶ କରିପାରିବେ ଯେମିତି ଆମେ ଶୁଣୁଛେ ଗିରିଜରା ଗୋପୀନାଥ ଠାକୁର ଆସିକି ସ୍ୱପ୍ନ ଦେଲେ ଗୋପୀନାଥ ଆସିକି କହୁଛନ୍ତି ମୋତେ ଚନ୍ଦନଟା ତୁମେ ଆଣିଛ ଏଇଠି ଲଗେଇ ଦିଅ। ଆଚ୍ଛା ସେ ଅନୁଭବଟା ତୁମେ କ'ଣ କରିବ, ତୁମେ କେବଳ ଏତିକି ଶୁଣିବ ନା ଆଉ ତୁମେ କ'ଣ, ଆମେ ଆମେ କ'ଣ ଶୁଣୁଛେ। ଗୋପୀନାଥ କେତେ ଦୟାଳୁ, ସିଏ କ'ଣ କହିଲେ, ମାଧବେନ୍ଦ୍ର ପୁରୀ କହିଲେ ତୁମେ ଚନ୍ଦନ ନେଇପାରିବନି, ମେଳେଚ୍ଛ ପଥ ହାତରେ ଗୋଟେ ବଟି ନାହିଁ, ମେଳେଚ୍ଛ ପଥ ଏତେ ବାଟ ଯାଇକି ବୃନ୍ଦାବନରେ ଲଗେଇବେ। ଗୋପାଳ କେତେ ଦୟା କରି କହିଦେଲେ, ସେଇଠି ଗୋପୀନାଥଙ୍କ ଦେହରେ ଲଗେଇ ଦିଅ ପୁଣି ପରୀକ୍ଷା କରିବା। ଗୋପୀନାଥ ଯେଉଁ ସ୍ୱପ୍ନ, ଗୋପାଳ ଯେଉଁ ସ୍ୱପ୍ନ ଦେଇଛନ୍ତି ସେ ଅନୁଭବଟାକୁ ଆମେ ଜାଣିଛେ କି? ଆମେ କ'ଣ କରୁଛେ, ପଢ଼ୁଛେ ଏଇଟା, ସେଦିନ ସେଇଟା ଅକୁଆ ପାଠ ତ କହିପାରିବେନି ଆଉ, ତେଣୁ ଆମେ କ'ଣ ପଢ଼ିବା। କୃଷ୍ଣାସ କବିରାଜ ଗୋସ୍ୱାମୀଙ୍କୁ ନିତ୍ୟାନନ୍ଦପୁରୁ ଆସିଲେ ସ୍ୱପ୍ନରେ, ତାଙ୍କୁ କହୁଛନ୍ତି ବୃନ୍ଦାବନ ଯା, ସେ ଯେଉଁ ଅନୁଭବଟା ସେ କ'ଣ ଆମେ କାଳେ ଶାସ୍ତ୍ର ପଢ଼ି ଜାଣିପାରିବା? କିଛି କହିହେବନି। ଯୋଗେଇ ମାଧେଇକୁ ଉଦ୍ଧାର କଲେ ଆମେ ପଢ଼ୁଛେ, ଯୋଗେଇ ମାଧେଇ ଜାଣିଛନ୍ତି ନା ତାଙ୍କର କରୁଣାଟାକୁ, ଆମେ କ'ଣ ଜାଣିଛେ, ଆମେ ଖାଲି ପଢ଼ୁଛେ। ସେଥିପାଇଁ ଏଇ ଯେଉଁ ଯାହାକୁ ଯେତିକି କୃପା ହେବ ସେ ସେତିକି ଅନୁଭବ କରିବ, ସେଥିପାଇଁ ଏଇ ପାଠ ସବୁ କହିବ ବୋଲି, ସେ ଯିଏ ପାଇଛି ସେ ଜାଣିଛି, ତାହେଲେ ବୁଝିବି ହୁଏନି। ସିଏ ଯେତେବେଳେ କଥା କହିବେ, ଯିଏ କୃପା ପାଇଛି ସିଏ କହିବ, ତୁମେ ସେଟା କ'ଣ ବୁଝିପାରିବି, ଆମେ କ'ଣ ପ୍ରଭୁପଦ କ'ଣ ବୁଝିପାରିଲେ କି? ପ୍ରଭୁପଦଙ୍କୁ ବଡ଼ ବଡ଼ ତାଙ୍କ ଗୁରୁ ଭାଇମାନେ ବୁଝିପାରିଲେନି, କି ବୁଝିପାରିବେନି କି? ସାଧୁଙ୍କୁ ବୁଝିବା ସହଜ ନୁହେଁ, ସେ ଦେଖି ବାହ୍ୟ ଦୃଷ୍ଟିରେ ଆଉ ଏଇଟା ଏମିତି କ'ଣ କଥା କହୁଛନ୍ତି, ଏଇଟା ନିୟମଟା କ'ଣ ଗୁରୁଙ୍କର ଭାଙ୍ଗିଦେଲେ, ଏଇଟା କ'ଣ ଏମିତି କଲେ, ଏଇଟା କ'ଣ ଗୁରୁ ଦେଇଥିଲା ବେଳେ ସେୟା ବୁଝିପାରିବିନି, ସେ ସେଇ ବୁଝିପାରିବେ କି କେହି ବୁଝିପାରିବେ, ତାଙ୍କ ଅନୁଭବଟା ତାଙ୍କ କତିରେ ଅଛି ନା, ତୁମେ କେମିତି ଏଇଟା ପାଇବ? ଅନୁଭବଟା ନିଜର ରହିଛି, ଭଲ ପାଇବାଟାକୁ କେହି ଶିଖେଇ ଶିଖାନ୍ତିନି, ଏ ଭଲ ପାଇବାଟା ସେଇଟା କେହି କାହାକୁ ଶିଖେଇ ପାରିବନି। ମୁଁ କହିବି ତୁ ସେ ଗୋଟେ ଝିଅଟାକୁ ଭଲ ପା, ଯେମିତି ପିଲାମାନେ କହୁଛନ୍ତି ତୁ ଝିଅଟା ଭଲ ପା, ଏଇଟା ଭଲ ପାଇବାଟା ଭିତର କଥା ଶିଖେନି, ଭଲ ପାଇବ ତା ଭିତରୁ ତ ଆସୁନି କାହାକୁ ଗୋଟେ ଭଲ ପାଇବା, ବାହାର ଦୁନିଆରେ ବି ତୁମେ ଦେଖ ଆଉ କୃଷ୍ଣଙ୍କୁ ଭଲ ପାଇବାଟା ତ କାହାକୁ ଶିଖେଇବୁ ତୁ, କୁହାଗଲା ଏଇ ରାସ୍ତାରେ ତୁମେ ଶିଖିବ, ଏସବୁ ନିୟମ ଦିଆ ହେଇଗଲା, ସବୁ ଜିନିଷ ଦିଆହେଲା, କିନ୍ତୁ ଭିତରୁ ତୁମର ଯଦି ନ ଆସିଲା ନିଜର ସ୍ୱାଭାବିକ ରୁଚି, ତୁମେ କିଏ କରିପାରିବ? ଆଉ ରୁଚି ଆସିଗଲା ବି ଭଗବାନଙ୍କୁ ଭଲ ପାଇକି ଯେଉଁ ଅନୁଭବଟା ସେଇଟା ସବୁ ଭିନ୍ନ 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 ଭିନ୍ନ। ସେଥିପାଇଁ ବହୁ ଭକ୍ତର ଚରିତ ଆମେ ଶୁଣୁଛେ, ଏଥିପାଇଁ ଆମେ ଯେଉଁ ଏତେ ଭକ୍ତଙ୍କର କାହାର କାହାରେ ଶୁଣୁଛେ, ଧ୍ରୁବର ଶୁଣୁଛେ, ପ୍ରହ୍ଲାଦର ଶୁଣୁଛେ, ପ୍ରଚିତାର ଶୁଣୁଛେ, ଆମର ଚିତ୍ରକେତୁର ଶୁଣୁଛେ, ବୃତ୍ରାସୁର ପ୍ରଭୁଙ୍କର ଶୁଣୁଛେ, ଗୋପୀମାନେ ଏତେ ଭକ୍ତଙ୍କର କଥା କାହିଁ ଶୁଣୁଛେ, ସବୁ 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 କଥାର ସାର କ'ଣ ସର୍ବଧର୍ମାନ ଏତେ ଗୋଟେ ଆଉ ସବୁ ଛାଡ଼ କୃଷ୍ଣଙ୍କର ଭଜନ କର, ଜଣେ କହୁଛନ୍ତି ଏତେ କଥା କ'ଣ ମୁଣ୍ଡ ପୁରିବାର ଅଛ, ମୋର ଠାକୁରଙ୍କୁ ଭଜନ କରିବି, ଆରେ ତୁ ଭଜନ ହବନି, ସେମିତି ଭଜନ ସେମିତି ହୁଏନି, ଏତେ ଭକ୍ତଙ୍କର ଜିନିଷ ପଡ଼ୁଛେ ତାଙ୍କର ଅନୁଭବଟାକୁ ଶୁଣିବା ପାଇଁ। ଗୋପୀମାନେ କ'ଣ ଅନୁଭବ କରିଛନ୍ତି କୃଷ୍ଣଙ୍କୁ ଭଲ ପାଇବେ, ବୃତ୍ରାସୁର କ'ଣ ଅନୁଭବ କରିଛନ୍ତି, ଚିତ୍ରକେତୁ କ'ଣ ଅନୁଭବ କରିଛନ୍ତି? ସୁଖଦେବ ଗୋସ୍ୱାମୀ ମହାତ୍ମା ସେ ଆସିକି କେବଳ ପରିପ୍ରକାଶ କରିଦେଲେ ବୋଲି କିଛି ପାଠ ଭକ୍ତି ଯୁଗରେ କିଛି ପାଠ ଜାଣି ହେଉଛି କାହା ଦ୍ୱାରା, ଶ୍ରୀମଦ ଭାଗବତଙ୍କ ଦ୍ୱାରା। ଯଦି ପାଠ କିଛି ତୁମେ ଜାଣିପାରିବ ଯା ଅକୁଆ ପାଠକୁ କେବଳ ଭାଗବତଙ୍କ ଦ୍ୱାରା, କିନ୍ତୁ ଅନୁଭବ କିଛି ଆମେ ପାଇବାନି, କିଛି ଅନୁଭବ ପାଇବାନି। ଅସୁରମାନଙ୍କର ମା କିଏ ହେଲେ, ଦିତି, ଦିତିଙ୍କ ଆଗରେ ତ ଭଗବାନ ଆସିଯାଉଛନ୍ତି, ଦିତି କ'ଣ ବ୍ରତ କରିଥିଲେ, ପୁଂସମାନ ବ୍ରତ କରିଥିଲେ ନା, ପୁଂସମାନ ବ୍ରତ କରିଥିଲେ, ଅଦିତି କରିଥିଲେ ନା ପୟବ୍ରତ, ଆଉ ବାମନଦେବ ଆସିବେ, ଆଉ ଇଏ ପୁଂସମାନ ବ୍ରତ କରିଥିଲେ, ପୁଅଟା ମୋତେ ମୋତେ ଗୋଟେ ସ୍ୱାମୀଙ୍କର ମୋତେ ଗୋଟେ ପୁଅ ଦିଏ ଯେ ଇନ୍ଦ୍ରକୁ ମାରିବ, ବ୍ରତ କଲେ, ସେମାନଙ୍କର ସବୁ ଅନୁଭବ ରହିଛି। ଅସୁରଙ୍କର ମା କିନ୍ତୁ ଅନୁଭବ ସବୁ ରହିଛି, ଦିତି ଭଗବାନ ଦେବକୀ ଭଗବାନଙ୍କୁ ଦର୍ଶନ କରିଦେଲେ, ଯେମିତି ଯେମିତି ସ୍ତୁତି ଗଦଗଦ ହେଇକି ସ୍ତୁତି କରିଲେ, ଆମେ କ'ଣ ସେ ଅନୁଭବ ଅଛି, ଆମେ ଖାଲି ପଢ଼ିଦେଉଛେ କହିବା, ଭକ୍ତର ଅନୁଭବ ଅଲଗା ସମସ୍ତଙ୍କର। ସାଲବେଗଙ୍କର, ସାଲବେଗ ସେ କହୁଥିଲେ, କହେ ସାଲବେଗ ହୀନ ଜାତିରେ ମୁଁ ଯବାନ, ସେ କହୁଛନ୍ତି, କିନ୍ତୁ ତାଙ୍କର ଯେଉଁ ଅନୁଭବ ଆମେ କ'ଣ ଜାଣିବୁ, ସେଥିପାଇଁ ଭକ୍ତି ଯୁଗରେ କିଏ କାହାକୁ ବୁଝେଇ ପାରିବେନି, ଭକ୍ତି ଯୁଗରେ ତତ୍ତ୍ୱଟା ତୁମକୁ କୁହାହେଇଯିବ, ତୁମେ ଯେତିକି ବୁଝିବ, ତୁମେ ଯେତିକି ଶରଣାଗତ ହବ ସେତିକି ତୁମର ହୃଦୟ, ଗୋଟେ ଗୋଟେ କଥା ନାହିଁ, ବୁଝିବା ଗୋଟେ ଜିନିଷ, ହୃଦୟଙ୍ଗମ କରିବା, ହୃଦୟଙ୍ଗମ ଗୋଟେ ଶବ୍ଦ ସଂସ୍କୃତରେ ଅଛି, ଆମ ଓଡ଼ିଆରେ କହୁଛନ୍ତି କଥାଟା ହୃଦୟଙ୍ଗମ କରୁନି, ବହୁତ ଲୋକ ବୁଝିଯାଉଛନ୍ତି ହଁ ଏଇଟା ଠିକ୍ ଜିନିଷ, ହୃଦୟଙ୍ଗମ କରିପାରୁନା, ସେଇଟା ଡାଇଜେଷ୍ଟ କରିବି, ଭିତରକୁ ନେଇକି ତ କାର୍ଯ୍ୟକାରୀ କରି ହେଇପାରିବି, ହେଇପାରୁଛି, ଏଇଟା କରିବା ଦରକାର, ଏଇଟା ମୁଁ ଭଲ ମଣିଷ ଟିକେ ହେବା ଦରକାର, ହୃଦୟଙ୍ଗମ ଆସୁନି। ସେଥିପାଇଁ ଏଇ ଯେଉଁ ସାଧୁ ଗୁରୁମାନେ ଯେଉଁ ତାତ୍ତ୍ୱିକ, ଆମର ଏଇ କଥା ମୁଁ ଏଣେ ପଳେଇ ଆସିଲି, ସୁଖଦେବ ଗୋସ୍ୱାମୀ ଯେଉଁ କରୁଣା କରିକି ଜୀବମାନଙ୍କ ପାଇଁ ଏଇ ତତ୍ତ୍ୱଟା ଶିକ୍ଷାଟାକୁ କିଏ ଦେବ, ଶିକ୍ଷାଟା ଶିକ୍ଷକ ଦେବେ, ଏଇ କଥାରେ ଆମେ ଟିକେ ଆସିଥିଲେ। ଶିକ୍ଷକ ଦୁଇ ପ୍ରକାର, ଛାତ୍ର ବି ଶିକ୍ଷକ ହେଇପାରିବ, ଶିକ୍ଷକ ଶିକ୍ଷକ, ଛାତ୍ର ଯେତିକି ପାଠ ପଢିଛି ସେ ପଢେଇ ଦେଇପାରିବ, ସେ ପଢିଛି ପ୍ଲସ୍ ଟୁ, ସେ ପ୍ଲସ୍ ଟୁ ପିଲାଙ୍କୁ ପଢେଇଦେବ ଆଉ, ପଢିପାରିବେ ପ୍ଲସ୍ ଟୁ ତଳକୁ ସବୁ ପିଲାଙ୍କୁ ପଢେଇଦେବ, ତା ଉପର ପାଠ ପଢିପାରିବେ, ଶିକ୍ଷକ ପ୍ଲସ୍ ଟୁ ପିଲାକୁ ପଢୁଥିଲେ ବି ସେ ପଢେଇଦେବ କାହାକୁ, ପି ଏଚ୍ ଡି ପିଲାକୁ, ତା କ୍ୱାଲିଫିକେସନ୍ଟା ପି ଏଚ୍ ଡି, ସେ ଗୁରୁ ଗୁରୁକୁ ଏଇ ଦୃଷ୍ଟିରେ ଦେଖାଯାଏ। ଗୁରୁ ଯେତିକି କହୁଛନ୍ତି, ଯେତିକି ଆମ ଶିଖଉଛନ୍ତି, ସେ ସେତିକି ଜାଣନ୍ତିନି। ତାଙ୍କୁ ଭଗବାନ ଯେତିକି ବୁଦ୍ଧି ଦେଉଛନ୍ତି ସେତିକି ଜଣାଉଛନ୍ତି। ତାଙ୍କ ପାଠ ଅଲଗା, ବୁଝିପାରୁଛ ନା ନାହିଁ? ତାଙ୍କ ପାଠ ଅଲଗା, ତାଙ୍କର ଯେଉଁ ପାଠ ତୁମେ କହିପାରିବନି, ବୁଝିପାରିବନି। ଭଗବାନ କହିଥିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ସବୁ ଧର୍ମଟା ଛାଡ଼ିକି ତୁମେ ଶରଣ ନିଅ, ଆମେ ପଢ଼ିଦେଉଛୁ ବୁଝୁଛୁ, ସେଇଟା ତୁମେ ତୁମେ ନିଜେ ଅନୁଭବ କରିପାରିବ। ସବୁ ଧର୍ମ ନ ଛାଡ଼ିଲେ, ଘର ଛାଡ଼ିଦେଲେ ଲୋକ ଆମକୁ କେତେ ଲାଗୁଛି, କେତେ ବଡ଼ ଲାଗୁଛି ଘର ଛାଡ଼ିଦେଲେ। ସବୁ ଧର୍ମ ଛାଡ଼ିବାକୁ ପଡ଼ିବ, ଯାହାର ଅନୁଭବ ସେ ଜାଣିବ। ଶିକ୍ଷକ ସବୁବେଳେ ଶିକ୍ଷକ ହେଇକି ରୁହନ୍ତି, ଏଥିପାଇଁ ଗୁରୁ ସବୁବେଳେ ଗୁରୁ ହେଇକି ରୁହନ୍ତି, ଆମେ ସବୁବେଳେ ଶିଷ୍ୟ ହେଇକି ରହିବୁ। କାହିଁକି ଆମେ ଯେତେ ପାଠ ପଢ଼ିଲେ ବି ଏଇ ପାଠ ଏଭଳି ଭକ୍ତିରେ ଶେଷ ବିଦ୍ୟା ଯେଉଁ ରହିଛି କାହା ପାଖରେ, ଶେଷ ବିଦ୍ୟା କୃଷ୍ଣଙ୍କ ପାଖରେ ବି ନାହିଁ, ଶେଷ ବିଦ୍ୟା ରାଧାରାଣୀଙ୍କ ପାଖରେ ଅଛି, ସେ ବି ଜାଣିପାରିଲେନି। ଏସବୁ ତତ୍ତ୍ୱ ରହସ୍ୟ ଲୀଳା ଏସବୁ ରହିଲା, ଶେଷ ବିଦ୍ୟାଟା ତାଙ୍କ ପାଖରେ ରହିଲା, ଆଉ କେହି ପାରିବେନି। ସେଥିପାଇଁ ସେ କୃଷ୍ଣ ତାଙ୍କର ବସ ହେଇକି ରୁହନ୍ତି, ରାଧାଙ୍କର ବସ, ସେବା କରିକି କୃଷ୍ଣ ଯେଉଁ ମହା ସ୍ୱରୂପ ରାଧାରାଣୀ ମାଦନାକ୍ଷ ମହା ଭାବରେ ରୁହନ୍ତି, ସେ ସମ୍ପତ୍ତିରେ କାହା ପାଖରେ ନାହିଁ, ତାଙ୍କ ପାଖରେ। ସେ କେବଳ ସୋଲ୍ ପ୍ରୋପ୍ରାଇଟର୍ ଯାହା କୁହାଯାଏ, ଏକାକୀ ସେ ସମ୍ପତ୍ତିର ମାଲିକ। ପାଠ କେଉଁଠୁ ଆମେ କେଉଁ ପାଠ ପଢ଼ିଛେ? ଆମେ ପାଠ ଯାଇ ତାଙ୍କ ପାଖରେ ରହିଲେ, ତାଙ୍କ ପାଖରେ, ସେଇଟା ସେ କାହାକୁ ଦେବେନି। ସେ ଯାହା କୃପା କରିବେ ସେ ମହା ଅବସ୍ଥାର ପାଇଁ ଯାଇପାରିବ, ତା ଉପରକୁ ନୁହେଁ। କୃଷ୍ଣ ବି ପାଇପାରିଲେନି, ସେଥିପାଇଁ ତାଙ୍କୁ ଗୌରବ ହେବାକୁ ପଡ଼ିଲା, ଚୋରି କରିକି ସେ ଭାବକୁ ଆଣିକି ସେ ରାଧାଙ୍କର ଭାବକୁ ଧରିକି ବୁଝିଲେ। ସେଇଟା ବୁଝିବା ପାଇଁ ଭଗବାନ ଭକ୍ତିକୁ ବୁଝିବା ପାଇଁ ଭକ୍ତ ହେବାକୁ ପଡ଼ିଲା। କିଏ ଭକ୍ତ ହେଇଥିଲେ? ଭକ୍ତ କିଏ ହେଲେ? ଭଗବାନ ଭକ୍ତ ହେଲେ, ହଁ ବୁଝିପାରୁଛ ନା? ଆମେ ମଣିଷଟା ଭକ୍ତ ହେଇଛେ, ଆମେ କ'ଣ ବୁଝିବା ସେ ପାଠକୁ? ତତ୍ତ୍ୱଟା ବୁଝିପାରୁଛୁ କି ନାହିଁ? ଆମେ ମଣିଷଟା, ଆମେ କାମରୁ ଜନ୍ମ ହେଇଛେ, ଆମେ କେଉଁଥିରୁ ଜନ୍ମ ହେଇଛେ? ଆମ ବାପା ଆମକୁ ଜନ୍ମ କରିଛନ୍ତି, କେଉଁଥିରୁ ଜନ୍ମ କରିଛନ୍ତି? ତାଙ୍କର କାମ ପିଡ଼ା ଆସି ଆମକୁ ଜନ୍ମ ଦେଇଛନ୍ତି, ଆମେ ଏଇ ଭୌତିକ ଦ୍ରବ୍ୟ ଖାଇକି ଜନ୍ମ ହେଇଛେ, ଏ ବଞ୍ଚିଛେ, ଆମେ ଭକ୍ତ ହେଇଛେ। ଆମେ ଯେତିକି ଭକ୍ତି କରୁଛେ, ଚିନ୍ତା କର ଭଗବାନ ତ ଭକ୍ତ ହେଇଥିବେ, ତାହେଲେ ସେ ଭକ୍ତିର ଯେଉଁ ରହସ୍ୟ ସେଇଟା କେମିତିକା ଆମେ ବୁଝିପାରିବା? ସେ ନେଇଟା ଅକୁଆ ପାଠ, ଏ ଚୈତନ୍ୟ ମହାପ୍ରଭୁ ଲୀଳା ପଢ଼ୁଛେ, ମହାପ୍ରଭୁ ଜଗନ୍ନାଥଙ୍କ ଆଗରେ ଡେଇଁବେ, ନାଚିବେ। ତୁ ମୃଦଙ୍ଗ ନ ବାଜିଲେ ତୁ ନାଚିପାରିବ? କଥା ନ ବାଜିଲେ ନାଚିପାରିବ? ଭଲ ସ୍ୱର କିଏ ନଗାଲେ ନାଚିପାରିବ? କି ତାଳ ଭାଙ୍ଗିଦେଲେ ତୁ ମନ ପଳେଇବୁ? ଯେ ତାଳଟା ଭାଙ୍ଗିଦେଲେ କିଛି ନାଚୁଥିଲେ, ଦିନ ରାତି ବସି କାନ୍ଦୁଥିଲେ, ବସି କାନ୍ଦିଲେ ଦେଖିବା କୃଷ୍ଣଙ୍କ ପାଇଁ ହେଙ୍ଗିନି କାନ୍ଦିବ, ଦେହ ଖରାପ ହେଲେ କାନ୍ଦିବ, ନହେଲେ କ'ଣ ଅସୁବିଧା ହେଲେ କାନ୍ଦିବ, କୃଷ୍ଣଙ୍କ ପାଇଁ କାନ୍ଦିପାରିବ? ଆମେ ଭକ୍ତ ହେଇଛେ, ସେଥିପାଇଁ ଆମେ ସବୁବେଳେ ଶିଷ୍ୟ। କେତେବେଳେ ତୁମେ ଗୁରୁ ବୋଲି ଭାବିବ? ଯେ ଯେଉଁଦିନ ଗୁରୁ ବୋଲି ଭାବିଲେ ତୁମେ ଅଟକିଗଲ, ସେଦିନ ଭଗବାନ ତ ପାରିଲେନି ଆଉ, ବସି 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 ପୁରୁଷଙ୍କ କ୍ଷେତ୍ରରେ 12 ବର୍ଷ କାନ୍ଦି କାନ୍ଦିକି ଯାଇକି ଜାଣିଲେ ସେ ପାଠ, 12 ବର୍ଷ ଭଗବାନ କାନ୍ଦିକି ସେ ପାଠ ଜାଣିଲେ ଭକ୍ତିର ରାଧାଙ୍କର ଭାବକୁ ବୁଝିବା ପାଇଁ। ଆମେ କ'ଣ ପାଠ ପଢ଼ି କରିଦେଇ କେଉଁଠୁ ପଢି ପଡ଼ିକି ଶୁଣି ଶୁଣିକି ତୁମେ କହିଦେବ, ତୁମେ ମୁଁ ସବୁ ଜାଣିଥିଲି, କ'ଣ ଜାଣିଛ? ପାଠ କି ଜାଣିପାରେ? ଏ ବିଦ୍ୟାର ଆକଳନ ନାହିଁ, ଭକ୍ତି ଏ ରାଧାରାଣୀଙ୍କର ସୋଲ୍ ପ୍ରୋପ୍ରାଇଟର୍, ସେମାନେ ସେ ଯାହା କୃପା କରି ସେ ସେଟା ଜାଣିପାରିବ, ନହେଲେ କି ଜାଣିପାରିବ? ସବୁ ଭକ୍ତି ସାଗରରେ କେହି ଯାହା କୁହନ୍ତି କ'ଣ ପାର ହେଇକି ଯିବା, ସନ୍ତରଣ କରିବା ପାରିବନି। ସମୁଦ୍ର କିଏ ଗୋଟେ ସନ୍ତରଣ ହେଇକି ସନ୍ତରଣ କରି କ'ଣ କହେ, ପହଁରିକି ସେ ପାରିକି ପଳେଇବ? ପାରିବନି, ଏତେ ଗଭୀର ଆଉ ଏତେ ଯାହା କୁହନ୍ତି ପ୍ରଶସ୍ତ। ତେଣୁ ନିଜ ନିଜର ଅନୁଭବ, ନିଜ ନିଜର ସାମର୍ଥ୍ୟ, ଆଉ ଗୁରୁ କୃଷ୍ଣଙ୍କର କରୁଣା, ସେ ନେଇକି ଯିବ, ତାର ଯେତିକି ଅନୁଭବ ଅଛି ସେ ସେତିକି। କିନ୍ତୁ ଗୋଟେ ଦୋଷ ରହିଯାଇଛି ଆମର, ଆମର ଯେତିକି ଅନୁଭବ ଅଛି ଆମେ ସେତିକି ତାଠୁ ବଡ଼ ବୋଲି ନିଜକୁ ମନେ କରୁଛେ, ସେଇଟା ଭକ୍ତି ନୁହେଁ। ଜାଣିବା ଦରକାର ଭଗବାନ ଯେତେବେଳେ ଭକ୍ତ ହେଇଥିଲେ, ଭକ୍ତି ହେଉଛି ସେଇଟା। ଆମେ ଯାହା ଭକ୍ତି କରୁଛେ, ଆମେ ପଢ଼ୁଛେ ଚୈତନ୍ୟ ମହାପ୍ରଭୁ କାନ୍ଦୁଥିଲେ କିନ୍ତୁ ଦିନେ କାନ୍ଦିପାରିନି, ଆମେ ପଢ଼ୁଛେ ଚୈତନ୍ୟ ମହାପ୍ରଭୁ ଏମିତି ବସି ଜଗନ୍ନାଥଙ୍କ ଆଗରେ ଘଣ୍ଟେ ଘଣ୍ଟେ ଠିଆ ହେଇ କାନ୍ଦୁଥିଲେ, ସକାଳୁ ଯାଉଥିଲେ ଆସୁଥିଲେ, ଆମେ କରିପାରିବା? କରିପାରିବାନି। ଭଗବାନ ଭକ୍ତ ହେଇଗଲା ପରେ ସେ ଦେଖେଇଲେ ଏଇଭଳି ଭକ୍ତ ହେବାକୁ ପଡ଼େ, କାରଣ ଆମେ କେଉଁଭଳିଆ ଭକ୍ତ? କାରଣ ବିଦ୍ୟାଟା ଯେଉଁ ରହିଛି, ଯେଉଁ ଭାଗବତର ଯେଉଁ ବିଦ୍ୟା ସୁଖଦେବ ଗୋସ୍ୱାମୀ ଦେଲେ ପରୀକ୍ଷିତ ମହାରାଜ, ସେ ଶିକ୍ଷକ ଭାବରେ ଦେଲେ, ଆଉ ପରୀକ୍ଷିତ ନିଜକୁ ନା ଛାତ୍ର, ହଁ ଗୁରୁ ଯାହା କହୁଛନ୍ତି ଠିକ୍ ଠିକ୍, ଏସବୁ ଠିକ୍ ଠିକ୍ ବିଦ୍ୟା। ସେଥିପାଇଁ ଏ ତତ୍ତ୍ୱ ପ୍ରବଚନ ଯେଉଁ ସବୁ ଦେଲେ, ପ୍ରକୃତରେ ସେହି ମାନେ ସେହିଭଳି ଆଚାର୍ଯ୍ୟମାନେ, ନିତ୍ୟସିଦ୍ଧ ଆଚାର୍ଯ୍ୟମାନେ ହିଁ କେବଳ ଶିକ୍ଷା ଦେଇପାରିବେ। ଆମେ କ'ଣ ହେବା? ସବୁବେଳେ ଛାତ୍ର ହେବା। ଛାତ୍ର କାମ କ'ଣ? ଦୁଇଟା କାମ, ମାଷ୍ଟର ଯାହା କହିଲେ, ଶିକ୍ଷକ ଯାହା କହିଲେ ତାକୁ ଗ୍ରହଣ କରିବା, ସନ୍ଦେହ ହେଲେ ପଚାରିବା, ବାସ୍ ଦୁଇଟା। ସାର୍ ଟିକେ ବୁଝିପାରିଲେନି, ସାର୍ କ'ଣ, ସାର୍ ସବୁବେଳେ କ'ଣ କହିବେ, ସାର୍ ସବୁବେଳେ ବୁଝିଲ କିରେ, କି ବୁଝିପାରିଲାନି କୁହ, ଯେ ପାଠାଣ ପଢ଼ୁଥିବ, ବୁଝିଲୁ କିରେ ତୁ, ହଁ ସେ ନାଁ କହିବେନି, କହିବେ କାହିଁ ନାଁ କହିବାକୁ ଯିବି କାହିଁ, ପୁଣି ମାଷ୍ଟର ପଚାରିବ କାହିଁ କ'ଣ ବୁଝିପାରିଲୁନି କହ, କାହିଁ ଧନ୍ଦାରେ ପଡ଼ିବ, ହଁ ମାରିଦେଲେ ତ ଗଲା, ମୋର ଗଲା, ମୋର ସାର୍ ପଚାରନ୍ତିନି କି ତୁ ବୁଝିଲୁ, ହଁ ମୁଁ ବୁଝିଲି, ବୁଝିଲି ସେ ତାପରେ ଆଉ ଥରେ ବୁଲି ଆସିକି ପଚାରିବି କ'ଣ ତୁ କ'ଣ ବୁଝିଲୁ ବୁଝିଲୁ ଦେଖିବା, ହଁ ସେଠୁ ଠିଆ ଠିଆ ହେଇ ଥରିବା ଆଉ, କିରେ ତୁ କହୁଥିଲା ବୁଝିଛୁ ବୋଲି ବୁଝୁନୁ, ଆମେ ସାର୍ କୁହନ୍ତି ଏଣ୍ଡୁଅ ଭଳିଆ ମୁଣ୍ଡଟାକୁ କ'ଣ ହଲେଇ ଦେଉଛୁ, ଏଣ୍ଡୁ ଦେଖୁଛୁ ନା ନାହିଁ ମୁଣ୍ଡରେ କେମିତି ହଲେଦ, ଯିଏ ନ ପଢ଼ିବ ସେ କେମିତି ମୁଣ୍ଡକୁ ହଲେଦ, ହଁ ବୁଝିଦେଉଛି ଆଉ। ଶିକ୍ଷକର ପାଖରୁ ଛାତ୍ର ଦୁଇଟା ଜିନିଷ ଶିଖେ ସବୁରେ, ସାର୍ ଯାହା କହୁଛନ୍ତି ମୁଁ ସେତିକି ସେଇଟାକୁ ମନେ ରଖିବି, ସେଇଟା କରିବି, ଆଉ ଦ୍ୱିତୀୟ ଯେତେବେଳେ ସନ୍ଦେହ ଆସିବ ପଚାରିଦେ, ସାର୍ ଏଇଟା କେମିତି ବୁଝିପାରିଲେନି ଟିକେ, ବୁଝିପାରିଲି ଏଇଟା ବୁଝିପାରିଲୁନୁ, ଏଇଟା ଏଇଟା କର, ଏଇଟା ଏଇଟା କର, ସେ ସୂତ୍ର ଦେବେ, ସବୁଥିରେ ସୂତ୍ର ରହିଛି, ଭକ୍ତିରେ ବି ସୂତ୍ର ରହିଛି, ଭକ୍ତି ଯୋଗ ରହିଲା, ଭକ୍ତି ଯୋଗର ସୂତ୍ର ବି ରହିଲା, ସୂତ୍ରଟା କାହାକୁ ଦିଆହବ, ସବୁ ସାର୍ ସାର୍ ମାନେ ସବୁ କେବେ କହିବେନି ଟ୍ରିକ୍, କାରଣ ସେ କୋଶ୍ଚିନ୍ ତିଆରି କରୁଛନ୍ତି, ସେ ତୁମକୁ ସୂତ୍ର ଦେବେ କେମିତି, ମାଷ୍ଟର ପାଖରେ ରହିଥିଲୁ କେବେ ପ୍ରଦୀପ, ଆଉ ରହିନୁ ଆଉ ତୁ କ'ଣ ଜାଣିବୁ, ମାଷ୍ଟର ପାଖରେ ସିନା ରହିଲେ ଜାଣିବୁ, ଆଗରୁ ସବୁ ଯେଉଁ କୋଶ୍ଚିନ୍ ତିଆରି ହୁଏ ପ୍ରଥମ ଶ୍ରେଣୀରୁ ଅଷ୍ଟମ ନବମ ପର୍ଯ୍ୟନ୍ତ କିଏ ତିଆରି କରିବ, ମାଷ୍ଟର ଦଶମ ଶ୍ରେଣୀ କୋଶ୍ଚିନ୍ ବୋର୍ଡ଼ରୁ ତିଆରି ହେଇକି ଆସିବ, ପ୍ରଥମରୁ ଯେଉଁ ଷାଡ଼ମାସିକ ପରୀକ୍ଷା ଗୋଟେ ହୁଏ, ହାଫ୍ ଇୟରଲି ହାଫ୍ ଇୟରଲି ପରୀକ୍ଷା, ଷାଡ଼ମାସିକ ଆଉ ବାର୍ଷିକ ପରୀକ୍ଷା, କିଏ ତିଆରି କରିବେ କୋଶ୍ଚିନ୍, ସାର୍ ସବୁ ତିଆରି କରିବେ, ସେ ପରେ ସେଇ ତୁମକୁ ପାଠ ପଢ଼ାଉଛନ୍ତି, ସେଇ କୋଶ୍ଚିନ୍ ତିଆରି କରିବେ ତୁମକୁ ପରୀକ୍ଷା କରିବା ନାହିଁ, ବୁଝିପାରୁଛ ତ, ସେଇ ପାଠ ପଢ଼ାଉଛନ୍ତି, କେମିତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ ସେଇ କୋଶ୍ଚିନ୍ ତିଆରି କରିବ, ତାହେଲେ ସିଏ ଯଦି କୋଶ୍ଚିନ୍ ତିଆରି କରିବ ତୁମେ ପାସ୍ କରିପାରିବ, ସିଏ ଯଦି କୋଶ୍ଚିନ୍ ତିଆରି କରିବ ତାଙ୍କର ଯଦି ବୁଦ୍ଧି ଅଛି ତୁମେ ପାସ୍ କରିପାରିବ କି, କରିପାରିବନି, ସିଏ ତୁମର ବୁଦ୍ଧି ହିସାବରେ ଯାହା ପଢ଼ିଛନ୍ତି ତା ଭିତରେ ସେ ଦେଖୁଛନ୍ତି ଏ ପିଲାଟା ପରୀକ୍ଷାରେ ପାସ୍ କରିପାରିବ କି ନାହିଁ, ସେ ତୁମର ବୁଦ୍ଧି ନାହିଁ ସେ କୋଶ୍ଚିନ୍ ତିଆରି କରିଛନ୍ତି, ବେଳେ ବେଳେ ସେ ଯେଉଁ ବୋର୍ଡ଼ରୁ କୋଶ୍ଚିନ୍ ଆସିବ ଏମିତି କୋଶ୍ଚିନ୍ ପକେଇ ଦେଇଥିବ ସବୁ ଫେଲ୍ ମାର୍କ, ଆଉ ଏଥର ଦେଖିବ 30%, 40% ପାସ୍ ମାର୍କ ହେଇଥିବ ସମସ୍ତଙ୍କରେ, କ'ଣ ହେଲା କ'ଣ ହେଲା ନା କୋଶ୍ଚିନ୍, ଗୋଟେ ପେପର ତ କେବଳ ସାଇନ୍ସ କି ମ୍ୟାଥମେଟିକ୍ସ ଗୋଟେ ପେପର ହାର୍ଡ କରିଦେଲେ ଗଲା ଗଡ଼ିଗଲେ ସବୁ, ଆଉ ଗଣ ମୁଣ୍ଡ ଗଡ଼ିଲା ସବୁ, ଆଉ ଫେଲ୍ ହେଇଯିବ, ମାଷ୍ଟର ଯଦି ପାଠ ପଢ଼େଇବ ତା ବୁଦ୍ଧି ହିସାବରେ ସେ କୋଶ୍ଚିନ୍ ତିଆରି କରିବ ତୁମେ କେତେବେଳେ ହେଲେ ପାସ୍ କରିପାରିବନି, ସେ ତୁମ ବୁଦ୍ଧିକି ନେଇକି ସେ ଏତିକି କୋର୍ସ ପଢ଼େଇଛି ପିଲାଗୁଡ଼ା ଏଇ ଷ୍ଟାଣ୍ଡାର୍ଡ଼ରେ ସେ ଗୋଟେ କୋଶ୍ଚିନ୍ ତିଆରି କରିଛି, ସୂତ୍ରଟା ସେ କାହାକୁ ଦେବେନି, କାହାକୁ ଟିଚର ସୂତ୍ରଟା କାହାକୁ ଦିଅନ୍ତିନି, ସେ କାହାକୁ ଦେବେ ତା ପୁଅକୁ, ଯିଏ ସୂତ୍ରଟା ଧରିବ ତା ପୁଅକୁ ବି, ଟିଚରମାନେ ତାଙ୍କ ପୁଅକୁ ବି ଦେବେନି, କାହିଁକି ସୂତ୍ରଟାକୁ ଧରିବାର ଅଛି, ସାର ସବୁବେଳେ ଆମକୁ କୁହନ୍ତି ସୂତ୍ରଟା ନ ଧରିପାରିଲେ ତୁମେ କେବେ, ତାଙ୍କ ବୁଦ୍ଧି ନଦେଲେ ସୂତ୍ରଟା ଧରିପାରିବେନି, ଗୋଟିଏ ସୂତ୍ରଟା ଫର୍ମୁଲାଟା ତାକୁ ୟୁଜ୍ କରିବାକୁ ପଡ଼ିବ, ମ୍ୟାଥମେଟିକ୍ସର ସେ ଯେଉଁ ଗଣିତଟା ଯେଉଁ କଷାଯାଏ ସେ ଗଣିତର ଆନ୍ସର ସହିତ ମିଳିବା ପାଇଁ ତାର ସୂତ୍ର ରହିଛି, ମାଷ୍ଟର ଜାଣିଛି ସେଇଟା, ତାର ବିଭିନ୍ନ ଷ୍ଟେପ୍ ଅଛି ନା, ତାକୁ ଭାଙ୍ଗିବ ତାକୁ ଇଏ କରିବ ବ୍ରାକେଟ୍ ରଖିବ ତାକୁ ଗୁଣିବ ଇଏ କରିକି ଲାଷ୍ଟକୁ ତା ରେଜଲ୍ଟଟା ବାହାର କରିବ, ତାକୁ ଟାଲି କରିବ ମିଶେଇବ, ତାକୁ ତୁ ମିଶେଇବ, ତେଣୁ ଟିଚର ଆଗେ ଦେଖିଦେଇ କହିଦେବେ ୟାର ରେଜଲ୍ଟ ଏତିକି ହେବ, ଆନ୍ସର ସେ କୋଶ୍ଚିନ୍ ତିଆରି କରିଛି ଜାଣିନି, ସେ ଜାଣିଛି ସେଇଟା ସେ କାହାକୁ କହିବନି ୟାର ଆନ୍ସରଟା କେତେ, କାରଣ ଆନ୍ସର ଯଦି ତୁମେ ବାହାର କରିଦେଲ କେତେ ପରସେଣ୍ଟ ମାର୍କ, ଆନ୍ସରଟା ଠିକ୍ ମାନେ 50, ମଝିରେ ଯଦି କିଛି ଭୁଲ ହେଲା ସେ ସବୁ କାଟିକୁଟି ତୁମେ 50 ମାର୍କ ମିଳିବ, ଆଗେ ଆନ୍ସରଟା ମେଳା ହେବ, ତେଣୁ ଟିଚର କ'ଣ କରିବ ସେ ସୂତ୍ରଟାକୁ କାହାକୁ ଦେବନି, ସେ କେବଳ କାହାକୁ ଦେବ, ସେ ଯିଏ ତାର ଭାରି ପ୍ରିୟ ଯିଏ ବୁଦ୍ଧିଆ ତାକୁ କହିଦେବ ତୁ ଯେକୌଣସି ଗଣିତ ସେ ତା ଆନ୍ସରଟା କେମିତି ପାଇବ, ତତେ 50% ମାର୍କ ରହିଗଲା ଆଉ କିଛି ନ ଜାଣିକି ଆଉ ଭିତରେ ଯାହା ଭୁଲ ହେଉଛୁ, ଆନ୍ସରଟା ଦେଖିଦେଲା ବେଳକୁ ଯେ ପରୀକ୍ଷା ଖାତା ଦେଖିବ ସେ କ'ଣ ଦେଖିବ ଆନ୍ସରଟା, ଆନ୍ସର ହଁ ଆନ୍ସରଟା ଜାଣିଛି ପିଲାଟା ତ ମଝିରେ ଭୁଲ ହେଇଗଲା ଜାଣିପାରିଲାନି ଆଉ ଦେବନି ଆଉ କ'ଣ ମାର୍କ, 50% ମାର୍କ ମିଳିଗଲା, ଆଜି ସୂତ୍ର ଜାଣିନି ସେ କାଳେ ଛନ୍ଦି ହେଉଥିବ ଏଣେ ଯାଉଥିବ ସେଣେ ଆସୁଥିବ ମୁଣ୍ଡ କୁଣ୍ଡଉଥିବ ଆକୁ ଅନଉଥିବ ତାକୁ ଅନଉଥିବ, ସାର କାଳେ ଟିକେ କହିଦିଅନ୍ତି କି ମନେ ଲପଡ଼ୁନି କ'ଣ କୁଆଡ଼େ ଗଲା କେଉଁ ଫର୍ମୁଲା ମନେ ଲପଡ଼ୁନି, ଇଏ ସେଟା ଯାହା ବିଦ୍ୟାଟା ଏ ବିଦ୍ୟାଟା ସେ ପୂର୍ବରୁ ବିଦ୍ୟା ଗୁଡ଼ା ଯେମିତିକା ଏ ବିଦ୍ୟା ଗୁଡ଼ା ସେମିତିକା, ତୁ ମନେ ରଖିଛି ପଡ଼ିବନି ସ୍ମୃତି ଆସିବନି, ଏଥର ସୂତ୍ର ରହିଛି, ଆଉ ସେ ସୂତ୍ରଟା କିଏ କାହାକୁ କୁହନ୍ତିନି, ସେ କହିଲେ ବି ତୁମେ ଧରିପାରିବନି, ତୁମକୁ କହିଲେ ତୁମେ ଧରିପାରିବନି, କାରଣ କି ତୁମେ ବୁଝି ତ ପାରିବନି, ତୋର ଇଣ୍ଟେଲିଜେଣ୍ଟ ନାହିଁ, ସେଇଟା ପ୍ରଭୁପାଦ ଯେଉଁ ସୂତ୍ର ସେ ପାଇଥିଲେ ତାଙ୍କର ଯେଉଁ ସମର୍ପଣ ସେଇଟା କ'ଣ ସେ କାହାକୁ କହିଛନ୍ତି, ସେ ତାର ଯିଏ ଯେମିତି ଆସିଛି ତାକୁ ସେମିତି ଇନ୍ଷ୍ଟ୍ରକ୍ସନ୍ ଦେଇଦେଲେ, ତାଙ୍କ ପାତ୍ର ତାଙ୍କ ତୋର ଅଛି ନା, ସେଇଟା କାହା କହିବେନି। ଶାଶୁଟା କେବେ କହିବେନି ବୋହୂକୁ ତାର ସବୁ ଜୀବନର ସବୁ କଥାଟା କହିପାରିବେନି, କାହିଁକି ସେ କହିବେ କହିଦେବି ଘର ଛାଡ଼ିକି ପଳେଇବ, ମୁଁ ଯେଉଁ କଷ୍ଟ ସହିଛି, ମୁଁ ଯେମିତି ଘର ଚଳେଇଛି, ଯେମିତି କ'ଣ କ'ଣ କରିଛି, ସେ ତାର ବୋର ପ୍ରେଜେଣ୍ଟ ସିଚୁଏସନ୍ ନେଇକି ସବୁ କଥା କହିବ, ସବୁ କଥା କହିବେ, ସେ ସବୁ କଥା କହିବେ। ସେଭଳିଆ ଗୁରୁ ସବୁ ଜିନିଷ କିଛି କହିବେନି, ସେ କେବଳ ସତ୍ପାତ୍ର ହେଲେ ହିଁ କେବଳ ସବୁ ଜିନିଷଟା କହିବେ। ସୂତ୍ରଟା ତୁମେ ପ୍ରାପ୍ତ ହବ, କେମିତି ତୁମେ ପ୍ରାପ୍ତ ହବ, ତୁମର ସେବା ତୁମର ସମର୍ପଣ ଦ୍ୱାରା ତୁମକୁ ସବୁ କି ପଏଣ୍ଟ ଗୁଡ଼ା ମିଳିବ, ଏହା କଲେ ଗୁରୁ ଖୁସି ହେବେ, ଏମିତି କଲେ ମୁଁ ବଞ୍ଚିବି, ଏମିତି କଲେ ଭଜନ ହବ, ଏମିତି କଲେ ସମର୍ପଣ ହବ। ଶାସ୍ତ୍ର ରହିଛି, ଉପଦେଶ ରହିଛି, କିନ୍ତୁ କି ପଏଣ୍ଟ ସବୁ ଅଲଗା, ସୂତ୍ର ସବୁ ଅଲଗା, କାହିଁକି ତୁମେ ଯେଉଁ ବ୍ୟକ୍ତିତ୍ୱ ସେ ଆଉ ଜଣେ ସେ ବ୍ୟକ୍ତିତ୍ୱ ନୁହନ୍ତି, ସିଏ ଯେଉଁ ଫର୍ମୁଲାରେ ଚଳୁଛି ତୁମେ ସେ ଫର୍ମୁଲାରେ ଚଳିପାରିବନି, ବୁଝିପାରୁଛ ନା ନାହିଁ। ଗୁରୁ ପାଞ୍ଚଟା, ପାଞ୍ଚ ଜଣ ଭୀମସେନ ଥିଲେ, ପାଣ୍ଡବଙ୍କର ପାଞ୍ଚ ଜଣ ଥିଲେ, ପାଞ୍ଚ ଜଣ ଭକ୍ତ ଥିଲେ, ସବୁ ଫର୍ମୁଲାଟା ସମସ୍ତଙ୍କ ପାଇଁ ଆପ୍ଲାଏ ହେଉନଥିଲା, ସମସ୍ତଙ୍କ ପାଇଁ ଆପ୍ଲାଏ। ଭୀମସେନ ମାରିଲା କାହାକୁ, ଦୁର୍ଯ୍ୟୋଧନର ସବୁ ଭାଇ ଗୁଡ଼ାକୁ, ଭୀମସେନ ଗୋଟେ ମାରିପାରିବେ ଟ୍ୟାଲେଣ୍ଟ ଲୋକ, ଗଧା ଗୁଡ଼ାକ ସବୁ ମାରିଲେ ଅସୁବିଧା କ'ଣଟା ହେଲା, ଭୀମସେନ ମାରିପାରିବେ ଏଭଳିଆ ବ୍ରାହ୍ମଣକୁ ଯେଉଁ ପିତାମହ ଭୀଷ୍ମଙ୍କୁ, ସେଟା ଅର୍ଜୁନଙ୍କର କାମ। ସେଇ ସମସ୍ତେ ଭକ୍ତ ସ୍ୱଭାବ, ତାଙ୍କର ସାମର୍ଥ୍ୟ ନେଇକି ତାଙ୍କୁ ସେଭଳିଆ ସମସ୍ତେ ଭକ୍ତ, ସମସ୍ତେ ଭକ୍ତି କରୁଛନ୍ତି, କିନ୍ତୁ ସମସ୍ତଙ୍କର ଅନୁଭବ ତାଙ୍କର ସମର୍ପଣ ହିସାବରେ ଭଗବାନ ତାଙ୍କୁ ଅନୁଭବ ଦେବେ, ତାଙ୍କୁ କି ପଏଣ୍ଟ ଦେବେ, ସେ ତାର ସେୟାକୁ ଧରିକି ଭଗବାନଙ୍କୁ ଭରସା କରି ଚାଲିବ। ତୁମର ସେବା ତୁମର ସମର୍ପଣ ଯେତେ ବଢ଼ିବ ତୁମକୁ ଗୋଟେ ସୂତ୍ର ମିଳିଯିବ, କେମିତି ଭୋଜନ କରିବି, କେମିତି ଖାଇବି, କେମିତି ରହିବି, ଏଇଟା କହିଲେ କାହାକୁ ହବନି, କହିଲେ କ'ଣ ତୁମେ କେତେ କାହାକୁ କହିବ, କହିବାକୁ ଯିବ, ଭୋଜନଟା ନିଜ ପାଠ ନିଜ କାମ, କହିକି ବୁଝେଇକି ତୁମକୁ କାହାକୁ କହିହବନି। କେହି ଛୋଟ ପିଲା ଲାଗିଅଛି ଝିଅ ବାବା ଝିଅ ହେଉଛି, ସେ 18 ବର୍ଷ ପରେ ବାବା ଝିଅ ନା ନାହିଁ, 18 ବର୍ଷ ପରେ କ'ଣ କୁହାଯାଏ, ହଁ ସାବାଳକ ଗୋଟେ ନା ବାଳକ, ସାବାଳକ ହେତୁ ତୁମେ ହେଇଗଲ ନା, ତୁମର ଅଧିକାର ଆସିଗଲା, ତୁମେ ଯାହା ଚାହିଁବ ତାହା କରିପାରିବ, ନାବାଳକର କିଛି ନାହିଁ, ନାବାଳକ ମର୍ଡର କରିଦେଲେ ତାକୁ କ୍ଷମା ହେଇଯିବ, କିଛି ଦିନ ରଖିକି ସରକାର ଛାଡ଼ି ଦେଉଛି, ତ ଆମେ ସାବାଳକ ବୟସ ହେଇଗଲା ନା, ସେ ଭକ୍ତି ଯୋଗରେ ଯାହା କୁହାଗଲା ତାକୁ ଜଣେ ଧ୍ୟାନ କରିବ, ଭଗବାନଙ୍କୁ ଭର୍ଜନ କରିବ, ସମର୍ପିତ ହବ, ତାକୁ ସବୁ ପ୍ରକଟ ହେଇଯିବ, ତା ସୂତ୍ର ଗୁଡ଼ା ସବୁ ପ୍ରକଟ ହବ। ତେଣୁ ପରିକି ତୁମର 7 ଦିନ ଭିତରେ କେମିତି ଏତେ ବଡ଼ ଚ୍ୟାଲେଞ୍ଜେସ୍, ପୁରା ବିଶ୍ୱ ଚାହିଁକି ରହିଛି, ସମଗ୍ର ବିଶ୍ୱ ତ ନାହିଁ, ସମଗ୍ର ବ୍ରହ୍ମାଣ୍ଡ ଚାହିଁକି ରହିଛି, ପରୀକ୍ଷିତଙ୍କର କ'ଣ ଗତି ହବ, ମାତୃଗର୍ଭରେ ଭଗବାନଙ୍କୁ ଦର୍ଶନ କରିଥିଲେ, ଆଜି ବ୍ରାହ୍ମଣର ଅଭିଶାପ ଅଛି, ତାଙ୍କୁ ସୂତ୍ର ସବୁ ମିଳିଯାଇଥିଲା, ସେ ଖାଲି ଶୁଣୁଥିବ ସୂତ୍ର ମିଳିଗଲା, ସେ କ'ଣ କିଛି କରିଛନ୍ତି 7 ଦିନ ଭିତରେ କିଛି କରିନାହାନ୍ତି, କେବଳ ଶୁଣିଛନ୍ତି, ସେ ଶୁଣିବାର ଯେଉଁ ସୂତ୍ର ସେ ପାଇଯାଇଥିଲେ ସେଥିରେ ସେ ତରି ଚାଲିଲା, ସେ କାହାକୁ କହି ଯାଇଛନ୍ତି, କହିଲେ ଦେଖା କାହାକୁ କେଉଁଠୁ କହିଛନ୍ତି, କେବଳ ଗୋଟେ ଦୁଇଟା ସେଣ୍ଟେନ୍ସରେ କହିଛନ୍ତି, ମୁଁ ଏତେ ପ୍ରଥମ ସ୍କନ୍ଦରେ କହିଲେନି, ବୟମ କ୍ଷେତ୍ର ବାନ୍ଧବ କ୍ଷେତ୍ର ବାନ୍ଧବ, କ୍ଷେତ୍ର ବନ୍ଧୁ ଥିଲି, କ୍ଷତ୍ରିୟ ବନ୍ଧୁ ଥିଲି, କ୍ଷତ୍ରିୟ ବି ନଥିଲି, ମୁଁ ପାପୀ ବ୍ରାହ୍ମଣ ଅଧମ ଥିଲି, ଆପଣଙ୍କ ସଙ୍ଗ ପାଇଗଲି, ଖାଲି ଏଇଭଳିଆ ନିଜକୁ ନିଜର ଅଯୋଗ୍ୟତାକୁ କହୁଥିଲେ, ଆଉ କେବଳ କହୁଥିଲେ ମୁଁ ଆପଣଙ୍କ ମୁଖରୁ ପିବତ କୃଷ୍ଣ କଥା ଅମୃତ, ମୁଁ ଆପଣଙ୍କ କଥା ଅମୃତ ପାନ କରୁଛି, ଆଉ କିଛି କହୁନାହାନ୍ତି ବେଶୀ, ଆଉ କିଛି କହିଛନ୍ତି, ସେ କେମିତି ଶୁଣିଛନ୍ତି, ଶୁଣିକି କେମିତି ତାକୁ ଅନ୍ତର ଭିତରେ ତାଙ୍କର ଗୁରୁଙ୍କର ଶବ୍ଦକୁ ହୃଦୟ ଭିତରେ ରଖିଛନ୍ତି, କେଉଁଠୁ ପାଇବେ ତୁମେ, ସେପରି କିନ୍ତୁ ଯାହା କୃପା କରେ ସେ ତାକୁ ମିଳିବ, ସେଥିରେ ସେ ଲାଷ୍ଟରୁ କହିବେ ଏକାଦଶ ସ୍କନ୍ଦରେ, ଗୁରୁଦେବ ବର୍ତ୍ତମାନ ବିରାମ ଦ୍ୱାଦଶ ସ୍କନ୍ଦରେ ଦେବେ, ମୋତେ ବିରାମ ଦିଅନ୍ତୁ, ଆପଣ ଯାହା କହିଲେ ମୁଁ ଅର୍ଥକୁ ଆସ୍ୱାଦନ କରିବି, ମୋ ବାକ୍ୟକୁ ଆପଣଙ୍କ ବାକ୍ୟକୁ ଟିକେ ବିରାମ ଦିଅନ୍ତୁ, ମୋତେ ଚିନ୍ତନ କରିବା ପାଇଁ ଦିଅନ୍ତୁ, ଶେଷ କହିଲେ। ତେଣୁ ଏଇ ତତ୍ତ୍ୱଜ୍ଞାନ ଯେ ପ୍ରାପ୍ତ ହବ ଗୁରୁଙ୍କ ପାଖରୁ, ଯାହାର ସମର୍ପଣ ଗୁରୁଙ୍କ ପ୍ରତି ଯେତେ, ତାଙ୍କ ଗୁରୁ ଯେତିକି କୃପା କରିବେ ତାର ସେତିକି ସୂତ୍ର, ବ୍ୟକ୍ତି ଅଲଗା ଅଲଗା ବ୍ୟକ୍ତି ନା ତା ଜୀବନର ସ୍ୱଭାବ ନେଇ ତାକୁ ଗୁରୁ ସେତିକି ବୁଦ୍ଧି ଦେବେ, ସୂତ୍ର ଦେବେ, ସେ ତାର କେମିତି ବଞ୍ଚିବ ତା ପାଇଁ ବ୍ୟବସ୍ଥା କରିବେ, ସମସ୍ତଙ୍କ ପାଇଁ ସବୁ ଜିନିଷଟା କାମ କରିବେ, ସେ ସେମିତି ଖାଉଛି, ସେ ସେମିତି ରହୁଛି, ସେ ସେମିତି ଜୀବନ ଚଳୁଛି, ମୁଁ ତା ଭଳିଆ କରିବି, ତୁମେ କରିପାରିବେନି, ସେଟା ତୁମର କ୍ଷତି ବି ହେଇପାରେ, ତୁମର ସେଟା କ୍ଷତି ବି ହେଇପାରେ। ଜଣେ ବହୁତ ଶାସ୍ତ୍ର ଅଶ୍ରଦ୍ଧା କରିକି ବି ସେ କୁଲ୍ ମାଇଣ୍ଡ ରହୁଛି, ତାର କେତେବେଳେ ତର୍କ ମନ ଆସୁନି, କିନ୍ତୁ ତୁମେ ଅଳ୍ପ ପଢ଼ିଦେଲେ ବି ତୁମ ମୁଣ୍ଡରେ ତର୍କ ବୁଦ୍ଧି ଚାଲି ଆସୁଛି, ସେ ଶାସ୍ତ୍ର ତୁମେ ଗୀତା ପଢୁଛ, ସିଏ ଯେ ଗୀତା ପଢୁଛନ୍ତି, ସିଏ ତ ବହୁତ ଶାସ୍ତ୍ର ପଢ଼େ, ତାଙ୍କର ମୁଣ୍ଡରେ ତର୍କ ବୁଦ୍ଧି ଆସୁନି, ତୁମେ ଅଳ୍ପ ପଢି ତୁମ ମୁଣ୍ଡରେ ତର୍କ ବୁଦ୍ଧି କାହିଁକି ଆସୁଛି, ପାତ୍ର ଅଲଗା, ତେଣୁ ତୁମ ପାଇଁ ସେଇଟା ନୁହେଁ, ତୁମ ପାଇଁ ଅଲଗା କିଛି ଅଛି। ସେଥିପାଇଁ ଯେଉଁ ତାତ୍ତ୍ୱିକ ବିଚାର ଯେଉଁ ରହିଲା ଏଇ କଥାରୁ ଆମେ ଆଲୋଚନା କରୁଥିଲେ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କର ଅନ୍ତରକୁ ଜାଣିଥିଲେ, ତାଙ୍କ ସ୍ୱଭାବ ଭିତରେ କର୍ମୀ ଥିଲେ, ଜ୍ଞାନୀ ଥିଲେ, ଯୋଗୀ ଥିଲେ, ଆଉ ଭକ୍ତ ବି ଥିଲେ। ତେଣୁ ସମସ୍ତଙ୍କର ଏହି ଚେତନାକୁ ଉନ୍ମେଷ କରିବା ପାଇଁ ପରୀକ୍ଷିତଙ୍କ ମାଧ୍ୟମରେ ବି ସବୁ ଦେଇ ଦେଉଥିଲେ, କେହି ପ୍ରଶ୍ନ ପଚାରିନାହାନ୍ତି। ଏଠି କର୍ମୀର ପ୍ରଶ୍ନ କାହାର ଅଛି କି, ଶ୍ରୀ ପରୀକ୍ଷିତ ଉପାଚ ଅଛି କେବଳ, ନା ଆଉ କାହାର କେଉଁ ଯୋଗୀ ଉପାଚ ଅଛି? ବସିଥିଲେ କିଏ ପରୀକ୍ଷିତଙ୍କ ସଭାରେ? ମୁନିଷମାନେ ସବୁ ବସିଥିଲେ ନା, ଆଉ ସେମାନେ କାହିଁ ପ୍ରଶ୍ନ କଲେନି? ପ୍ରଶ୍ନ ଆସିବ, ମୁନିରମିଷମାନେ ଯେତେବେଳେ ବସିଥିଲେ ସେମାନେ ସବୁ ଶୁଣୁଥିଲେ ନା ନାହିଁ ସୁଖଦେବ କହୁଥିଲେ? ସେମାନେ ତ ପ୍ରଶ୍ନ କରିବା ଦରକାର ଥିଲା, ହଁ ସବୁ ବୁଝିପଡ଼ୁଥିଲେ, କେହି ପ୍ରଶ୍ନ କରୁନଥିଲେ କାହିଁ? ହଁ ଭାଗବତ ପଢ଼ୁଥିଲୁ ବା, କହୁନୁ ପଣ୍ଡିଚର ପଢ଼ିଛି ଏଟାକୁ, ଆଉ କ'ଣ ଭାଗବତ ପଢ଼ୁଛୁ କ'ଣ? ଏତେ ମୁନି ଲୋକ ବସିଛନ୍ତି କାହିଁକି ପ୍ରଶ୍ନ କଲେନି? କେହି ପ୍ରଶ୍ନ କଲେନି କାହିଁକି? ସେ ପ୍ରଶ୍ନ କିଛି କରିପାରୁନଥିଲେ, କାହିଁ କରିପାରୁନଥିଲେ? ତାଙ୍କର ଯାହା ପଚାରି ଥିଲା ପରେ ସବୁ ପ୍ରଶ୍ନ ପଚାରି ଦେଉଥିଲେ, ସେମାନେ ଯାହା ପଚାରିବା ପାଇଁ ଚାହୁଁଥିଲେ, କର୍ମୀ ଯାହା ପଚାରିବା ପାଇଁ ଚାହୁଁଥିଲା, କର୍ମୀମାନେ ପୁଣ୍ୟବାନ ସୁଯୋଗ ଥିଲେ, ଯୋଗୀମାନେ ଯାହା ଚାହୁଁଥିଲେ, ଜ୍ଞାନୀମାନେ ଯାହା ସେମାନେ ପଚାରିବା ପାଇଁ ଚାହୁଁଥିଲେ, କିଏ ପଚାରି ଦେଉଥିଲେ? ପରୀକ୍ଷିତ ପଚାରି ଦେଉଥିଲେ, ପରୀକ୍ଷିତ ପଚାରି ଦେଉଥିଲେ, ତାଙ୍କ ପଚାରି ଦରକାର ନାହିଁ। ସେମାନେ ଆହୁରି କୃତକୃତ ହଉଥିଲେ, ବା ସେମାନେ ସଭା ଛାଡ଼ିକି କେହି ଆଉ ଯାଇନାହାନ୍ତି, ସାତ ଦିନ ସଭା ଛାଡ଼ିକି କେହି ଯାଉନଥିଲେ। ବହୁ ଶିଖିବାର ଅଛି, ଆମେ ଯାହା ପଚାରିକି ଜୀବନ ଜାଣିପାରୁନଥାନ୍ତୁ, ପରୀକ୍ଷିତ ଆମ ପାଇଁ ପଚାରି ଦେଉଛି। ଆଚ୍ଛା ପରୀକ୍ଷିତ କେମିତି ପଚାରିଲେ? ପରୀକ୍ଷିତ ଭକ୍ତ, ଯେମିତି ପଚାରୁନାହାନ୍ତି ଓଡ଼ିଆରେ, ସେ ଓଡ଼ିଆ ଭାଗବତ ସେଇଟା ଅଛି, ସଂସ୍କୃତରେ ସେଇଟା ଅଛି, ସେ ଯଦି କୂଳର ପସରା ନା କ'ଣ, କାହିଁ ହରିଲେ ପରଦାରା, ସେ ଯଦି ମୁକତି ପସରା କାହିଁ ହରିଲେ ପରଦାରା, ସେ ମୁକ୍ତିର ପସରା ହେଇକି, ମୁକ୍ତିର ପସରା କେତେ ସୁନ୍ଦର, ସେ ଜଗନ୍ନାଥ ଦାସ ହେଲେ ବି କେତେ ସୁନ୍ଦର ଟ୍ରାନ୍ସଲେଟ୍ କରିଛନ୍ତି। ପସରା କ'ଣ ବୁଝିପାରୁଛ ନା ନାହିଁ? ପସରା କ'ଣ? ଝୁଡ଼ି ମା ଯେଉଁ ପସରା ଧରିକି ଯାଆନ୍ତି, ଝୁଡ଼ିଟା ତ କ'ଣ ସୁନ୍ଦର ନୁହେଁ, ପସରା କ'ଣ ବହୁତ ସୁନ୍ଦର ହେଇଥିବ, ସେ ମୁକ୍ତିର ପସରା, ସମସ୍ତଙ୍କୁ ମୁକ୍ତି ଦେଇଦିଅ, ସେ ପରସ୍ତ୍ରୀ କାହିଁ ହରଣ କଲେ, ଏଇଟା କାହା ପ୍ରଶ୍ନ? ପରୀକ୍ଷିତଙ୍କର ପରୀକ୍ଷିତ ପ୍ରଶ୍ନ କରିଛନ୍ତି, ପରୀକ୍ଷିତ ଉବାଚ ସଂସ୍କୃତରେ ବି ଅଛି, ପରଦାର ଅଭିମର୍ଶ, ପରିଦାରଙ୍କୁ କେମିତି ସେ ରମଣ କଲେ, ଏଇଟା କାହା ପରୀକ୍ଷିତଙ୍କର ପ୍ରଶ୍ନ ନୁହେଁ। ପରୀକ୍ଷିତଙ୍କ କେମିତି ସନ୍ଦେହ ଆସିବ ଭଗବାନଙ୍କ ଉପରେ? ସେ ମାତୃଘର ଭଗବାନଙ୍କୁ ଦେଖିଛନ୍ତି ନା, କେମିତି ସନ୍ଦେହ ଆସିବ? ଏସବୁ ଜ୍ଞାନୀ ବସିଛନ୍ତି, ଯୋଗୀ ବସିଛନ୍ତି, କର୍ମୀ ବସିଛନ୍ତି, ଯେ ପ୍ରଶ୍ନ ଆସିବ ପରୀକ୍ଷିତ ଏସବୁ ଏଇଗୁଡ଼ା କାହିଁକି କରୁ? ତେଣୁ ଅନ୍ୟ ପକ୍ଷରେ କହିବାକୁ ଗଲେ, ବକ୍ତା ଜଣେ ଶ୍ରୋତା ଜଣେ ସବୁବେଳେ, ମାନେ ସେଇ ଷ୍ଟେଜ୍ ଦ୍ୱାରା ଯେମିତି ବିଦୁର ମୈତ୍ର ସମ୍ବାଦ, ଉଦ୍ଧବ ଭଗବାନଙ୍କର ଯେଉଁ ସମ୍ବାଦ, ସୁଖଦେବ ପରୀକ୍ଷିତଙ୍କର ଯେଉଁ ସମ୍ବାଦ, ଯେଉଁ ଷଡ଼ ସମ୍ବାଦ ରହିଲା ମୁଖ୍ୟ ସମ୍ବାଦ ଭାଗବତରେ, ବକ୍ତା ଜଣେ, ସେଇ ବକ୍ତା ସେଇ ଶ୍ରୋତା, ଯେମିତି ଚୈତନ୍ୟ ମହାପ୍ରଭୁ ରାଜାନନ୍ଦଙ୍କୁ କହିଲେ, ରାଜାନନ୍ଦଙ୍କୁ କହିଲେ ନା, ମୋ ମୁହଁରେ ତୁମେ ହେଉଛ ନିଜେ ବକ୍ତା ନିଜେ ଶ୍ରୋତା, ତାଙ୍କ କେସରେ ସେଗୁଡ଼ା ସବୁ ସେୟା। ହରିକଥା କିଏ ଜାଣନ୍ତିନି ସଂସାରରେ? ହରିକଥାର ଭକ୍ତି ଠାକୁର କୁହନ୍ତି, ହରିକଥା କିଏ ଜାଣନ୍ତିନି ନିଜ ସଂସାରରେ? କେବଳ ଜାଣନ୍ତି ହରି, ନିର୍ଗୁଣ ହରି କଥା କେବଳ ଭଗବାନ ଜାଣନ୍ତି, ଆଉ ଗୋଟେ ଜୀବ କ'ଣ ଜାଣିବ? କି ଜାଣନ୍ତି? ତାଙ୍କ କଥାଟା ସେ ଜାଣେ ନା, ତୁମ କଥାଟା ତୁମେ କ'ଣ ଖାଅ କ'ଣ କର ତୁମେ ଜାଣ ନା, ଆଉ କିଏ ଜାଣିବ? ହରି କଥା କେବଳ ଭଗବାନ ଜାଣନ୍ତି, ଆଉ ଭଗବାନଙ୍କର ନିଜ ଲୋକ ଜାଣନ୍ତି, ଆଉ କେହି ଜାଣନ୍ତି? ଆଉ କିଏ ଜାଣନ୍ତି? ଯାହା କହୁଛନ୍ତି ସଗୁଣ ହରି କଥା, ନିର୍ଗୁଣ ଜାଣନ୍ତି ମାନେ ମନା କରିବାନି, ନିର୍ଗୁଣ ହରି କଥା। ପରୀକ୍ଷିତ କେମିତି ପ୍ରଶ୍ନ ପଚାରି ଦେଉଥିଲେ? ହଁ ବକ୍ତା ସୁଖଦେବ, ସେ କ'ଣ ବ୍ରହ୍ମର ହାତ, ସେ ହେଉଛି ବିଷ୍ଣୁର ହାତ, ଦୁଇ ଜଣ ପାଖରେ ହେଲେ ନା, ବ୍ରହ୍ମର ହାତ ବିଷ୍ଣୁର ହାତ, ଭାଗବତ ନାହିଁ ଶବ୍ଦ, ବିଷ୍ଣୁର ହାତ ଉଆଚ, ବ୍ରହ୍ମର ହାତ ଉଆଚ, ସେଇ ଭଗବାନଙ୍କର, ଦୁଇ ଜଣ ଭଗବାନଙ୍କର ବିଭୂତି, ଭଗବାନ ତାଙ୍କ ପରମାତ୍ମା, ସେ କହିବା ଲୋକ ଭଗବାନ, ଶୁଣିବା ଲୋକ ବି ଭଗବାନ, ସବୁ ପଚାରି ଦେଉଥିଲେ। ସେ ଭରି ସଭା ଭିତରେ ପୁରା ଯାହା ଯାହା ପ୍ରଶ୍ନ ଜ୍ଞାନୀ ଯୋଗୀ କର୍ମୀଙ୍କର ସବୁ ପଚାରି ଦେଇଛନ୍ତି। ପରୀକ୍ଷିତଙ୍କୁ ଯେଉଁ ତତ୍ତ୍ୱ ଆଲୋଚନା, ଏ ଯେଉଁ ବୃନ୍ଦାବନ ଲୀଳା ଭିତରେ ତତ୍ତ୍ୱକୁ ପ୍ରବେଶ ଚାଲିଗଲେ, ଯୋଗୀ କର୍ମୀ ଅଛନ୍ତି ସମସ୍ତଙ୍କର ଉପାଧ୍ୟାୟ, ସେ ଉପରେ ବାରବାଣ ଚକ୍ରବାଦ ଲେଖୁଛନ୍ତି ନା, ଚକ୍ରବାଦ ବେଳେ ସବୁ କେମିତି ଜାଣିଲେ? ଜଣେ ପ୍ରଶ୍ନ କରିବେ, ବିଶ୍ୱନାଥ ଚକ୍ର ଠାକୁର ତ ଆପଣ ଗ୍ରହଣ କରିଦେଉଛନ୍ତି, ଚକ୍ରବାଦ ଏମିତି ଲେଖିଲେ, ସିଦ୍ଧ ସ୍ୱାମୀ ଏମିତି ଲେଖିଲେ, ସେମାନେ କେମିତି ସବୁ ଲେଖି ଜାଣିଦେଲେ ଯେ ଏ ଅର୍ଥଟା ଏହା ହଉ ବୋଲି? ସେ ଅର୍ଥଟା ସେମାନେ କେମିତି ଜାଣିଲେ? ତାଙ୍କ ପାଖକୁ, ଆଚାର୍ଯ୍ୟମାନଙ୍କ ପାଖକୁ ଏ ଅର୍ଥ ଗୋଟେ ଆସିଲା କେମିତି? ସଂସ୍କୃତ ସୁରଚନା କରୁଛନ୍ତି ନା, କ'ଣ ଓଡ଼ିଆରେ ଲେଖିଛନ୍ତି ନା କ'ଣ? ଏବେ କେଉଁ ପଣ୍ଡିତକୁ ଡାକ, ସେ ଗୋଟେ ଟୀକା କରୁ ଦେଖିବା, ଟୀକାଟାକୁ ତ ଖାଲି ଏମିତି କରିଦେଲେ ହବନି, ସେଥିରେ ଭକ୍ତି ସହିତ ସିଦ୍ଧାନ୍ତ ସହିତ ସାମଞ୍ଜସ୍ୟ ରହିବା ଦରକାର, ତାର ଅର୍ଥ ପ୍ରକଟ ହେବା ଦରକାର, କେମିତି ସବୁ ହଉଥିଲେ? ସେ ପୁରା ଭଗବାନଙ୍କର, ଭଗବାନ ତାଙ୍କ ଦ୍ୱାରା ସବୁ ଲେଖାଉଥିଲେ। ସବୁ ସବୁ ଲେଖିଛନ୍ତି ତାଙ୍କ ଦ୍ୱାରା ଆଉ, ନହେଲେ ଭାଗବତ କେହି ବୁଝିପାରିବେନି, ଭାଗବତଙ୍କୁ କେହି ବୁଝିପାରିବେନି, ଗୀତାଙ୍କୁ ବି ତୁମେ କେହି ବୁଝିପାରିବେନି, କେବଳ ପ୍ରଭୁବାଦ ସେଇଟା ସଂଗ୍ରହ କରିକି ଆଜି କାହିଁକି ଆଜି ଲକ୍ଷ ଲକ୍ଷ ଲୋକ ଆଜି ଭକ୍ତ ହେଉଛନ୍ତି ଗୀତା ପଢ଼ିକି, ଯେତିକି ଯେଉଁ ଭକ୍ତ ହେଉଛନ୍ତି ଗୀତା ପଢ଼ିକି, ସେଥିରେ କ'ଣ ଶକ୍ତି ରହିଛି? ଏତିକି ଶକ୍ତି ରହିଛି, ଆଗରୁ ଥିଲା ଶ୍ଳୋକ ଆଉ ଅନୁବାଦ, ଓଡ଼ିଶା ଓଡ଼ିଆର କ'ଣ ଥିଲା? ଶ୍ଳୋକ ଅନୁବାଦ ଆଉ ଆଉ ଏଇ ଯେଉଁଗୁଡ଼ାକ ଜ୍ଞାନେଶ୍ୱର ଗୀତା ଆଉ ସେ ଯେଉଁ ମୋଟା ବହି ସେ ତାଙ୍କର ଅଛି ସବୁ, ସେସବୁ କ'ଣ ତାଙ୍କ ନା ରାମସୁଖ ଦାସଙ୍କର ଗୀତା ଏସବୁ ସବୁ ନାହିଁ କି? ସେ ଭଲ ବଡ଼ ତାତ୍ତ୍ୱିକ ଜିନିଷ ସବୁ ଲେଖିଛନ୍ତି, ହେଲେ ଲେଖିଲେ କ'ଣ ହବ? ସେସବୁ ସବୁ ଭଲ 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 ଜିନିଷ, ତା କମେଣ୍ଟ୍ରି ସବୁ ତାଙ୍କ ଥର ଅଛି, ତାଙ୍କର ଇଏରେ ସବୁ ସେଥିରେ ଆମେ କମେଣ୍ଟ୍ରି ଲେଖିଛନ୍ତି, ସେ ରାମସୁଖ ଦାସଙ୍କୁ ଦେଖୁଥିଲୁ ଥରେ, କ'ଣ ରାମସୁଖ ରାମ ସୁଖ ଦାସ ଦେଖୁଛନ୍ତି ଦେଖିବା, ଦେଖିଲି ଖୋଲି, ଆରେ ସବୁ ସବୁ ସେଥିରେ ଆମେ କମେଣ୍ଟ୍ରି, ହେଲେ ନାହିଁ କିଏ ପଢ଼ିକି ଭକ୍ତ ହେଉଛନ୍ତି କାହିଁକି ହଉନା? ସେ ତ ସେଇ ଆଚାର୍ଯ୍ୟ କଥା ଲେଖିଲେ, ପ୍ରଭୁ ସେ ଆଚାର୍ଯ୍ୟଙ୍କ କଥା ଲେଖିଲେ, ସେ ବି ସେ ଆଚାର୍ଯ୍ୟଙ୍କ କଥା ଲେଖିଲେ, ସବୁବେଳେ ସେ ପରମାତ୍ମା ସବୁବେଳେ 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 କୃଷ୍ଣ ଯେ ଭଗବାନ, ସେ ଭକ୍ତ ବସ, ସେ ଆଚାର୍ଯ୍ୟଙ୍କୁ ଦେଖ, ଆଚାର୍ଯ୍ୟଙ୍କ ଜ୍ଞାନଟା ନେଇକି କପି କରୁଛନ୍ତି, ଆଚାର୍ଯ୍ୟଙ୍କୁ ସବୁ ଲେଖୁଛନ୍ତି, କିନ୍ତୁ ଆଚାର୍ଯ୍ୟ ମନୋଭାବଟାକୁ ବୁଝିପାରିଲେ, ସରିଲା କ'ଣ? ଜ୍ଞାନ ରହିଲା, କରୋନାଟା ଉଡ଼ିକି ଚାଲିଗଲା, ଆଉ ଆସିବାନି, ଆଉ ସେ କୃପାଟା ସେଠି ମିଳିବନି। ପ୍ରଭୁ ତାଙ୍କର ଯାହା ସବୁ ଲେଖିଲେ, ନିଜ ଅନୁଭବ ବି ସେଠି ଲେଖିଲେ, ଗୀତାରେ ଭାଗବତ ନିଜ ଅନୁଭବ ସବୁ ଲେଖିଛନ୍ତି, ବିଭିନ୍ନ ସାମାଜିକ କଥା ରଚନା କରିଛନ୍ତି, ସବୁଗୁଡ଼ାକ ବନା ଫାଇଡ଼ ହେଇଗଲା, ସବୁଗୁଡ଼ାକ ଆମ ଭିତରେ ପାଠ ପଢା ପଢିବ, ଆମେ କେହି ପାଠ ବେଶୀ ପଢିନେ, ବିଶ୍ୱ ଏଇ ଯେଉଁ ଆମର ଅଛନ୍ତି, ଆମର ଯେଉଁ ପ୍ରଭୁ ଆସିଛନ୍ତି କ'ଣ ନା ବୀରଗୋପାଳ ପ୍ରଭୁ, ତାଙ୍କର ଯେ ଗୁରୁଦେବ କ୍ଷେତ୍ର, କୃଷ୍ଣ କ୍ଷେତ୍ର ସ୍ୱାମୀ ମହାରାଜ, ସେ ପୁଣି ୟୁନିଭର୍ସିଟିର ପି ଏଚ୍ ଡି ହୋଲ୍ଡର, ୟୁନିଭର୍ସିଟି ପି ଏଚ୍ ଡି ହୋଲ୍ଡର, ଆହୁରି କେତେ ଅଛନ୍ତି ଇସ୍କନ ଆମର ପ୍ରଭୁପାଦ ଶିଷ୍ୟ ମାର, ସେମାନେ କିନ୍ତୁ ସବୁ ଆକ୍ସେପ୍ଟ କରିନେଉଛନ୍ତି, ସେମାନେ କାହାକୁ ମାନନ୍ତି? ସବୁ ଜଣେ ବଡ଼ ଶିକ୍ଷିତ ଲୋକ, ସେମାନେ କ'ଣ କରିବେ? ଦେଖିବେ ସବୁ ପିଲା ସବୁ କେମିତି ହେଲା କ'ଣ ହେଲା, ଆମେ ଗୋଟେ ସରକାର ହଁ ଆସିଲେ ଭାରତୀୟ ଲୋକ ସଂସ୍କାର ଅଛି, ହଁ ରଣକଣ୍ଡ, ସେ ବିଦେଶରେ ପାଠ ପଢ଼ିବା ଲୋକ ସବୁ କେମିତି ସବୁ ବିଦେଶୀ ସଭ୍ୟତାର ଜନ୍ମ ହେଇ କେମିତି ସବୁ ଧର୍ମ ନେଲେ, ସେଥିରେ ଗୋଟେ ଜିନିଷ ରହିଛି, ପରମ୍ପରାର ବଳ ଶକ୍ତି ରହିଛି ଆଚାର୍ଯ୍ୟମାନଙ୍କର, କାରଣ ଆଚାର୍ଯ୍ୟମାନେ ଗୋଟେ ଜିନିଷ ଚାହାନ୍ତି, ମନଭୀଷ୍ଟ ମୋ ମନଟାକୁ ବୁଝୁଛି କି ନାହିଁ, ଯଦି ମନଟା ବୁଝିପାରିଲ ଜଣକୁ, ଜଣଙ୍କ ପାଇଁ ରୋଷେଇ କଲା ଖାଇବା ପିଇବାକୁ ସବୁ ଦେଲା, ତା ମନଟା ବୁଝିଲାନି, ବୁଝିପାରୁଛି ନା ଏପଦେବି, ତୋର 3 ଟଙ୍କା ଡାଲି ଡାଲମା ଦରକାର, ଡାଲମାଟା ଭଲ ହେଇଛି, ମୁଁ ସେ ଟଙ୍କାଟେ ଦେବି, କ'ଣ ହବ ସେଠି? ଭଲ ହେଇଛି ତୋର ତୋର ମନଟା ଯେମିତି ହବ, ମନଟା ବୁଝିପାରିଲାନି ଆଉ, ମୋତେ ଗୋଟେ ଟଙ୍କା ଦେଲେ ଆଉ ପରସା ହେଉଛି, ଖାଇବାକୁ ଦିଆଗଲା, କିନ୍ତୁ ତୋର ମନ ଏଇଟା ବୁଝି ହେଲା, ଯଦି ଅସନ୍ତୋଷ ରହିଗଲା ସେଇଭଳିଆ, ଯେତେବେଳେ ଆମେ ଆଚାର୍ଯ୍ୟମାନଙ୍କର ମନୋଭୀଷ୍ଟ ମନ ବୁଝିପାରିବା, ସେତେବେଳେ ଜ୍ଞାନ ଗୁଡ଼ାକ ଯାହା ସବୁ ତୁମ ପାଖରେ ଅଛି ସେଇଟା ଆଉ ଫଳପ୍ରଦ ହେବନି, ନିଜର ନିଜକୁ ସୁଖ ଦେବନି ବା ଶୁଦ୍ଧ ଭକ୍ତି ସ୍ତରକୁ ଆଣିବନି କି ଅନ୍ୟକୁ ଦେଇପାରିବନି। ପ୍ରଭୁ ତାଙ୍କର ବହୁତ ଗୁରୁ, ପ୍ରଭୁ କୁହନ୍ତି ମୋ ଗୁରୁ ଭାଇମାନେ ସମସ୍ତେ ଟ୍ୟାଲେଣ୍ଟ, ସମସ୍ତେ ହିଁ ଟ୍ୟାଲେଣ୍ଟ, ଯେତେ ପ୍ରଭୁ ତାଙ୍କର ଗୁରୁ ଭାଇ ସବୁ ଭକ୍ତି ଠାକୁରଙ୍କର ଶିଷ୍ୟ ସବୁ ଭଗବାନଙ୍କର ସବୁ ବଡ଼ ବଡ଼ ଦୂତ ଭଳିଆ, ସେମାନେ ସବୁ ବହୁତ ମାଲିଚିୟସ, ତାଙ୍କର ରାଇଟିଂ ଲେଖାଗୁଡ଼ା ଯେଉଁ ସବୁ ରହିଛି ଗୋଟେ ପଢ଼ିଲେ ତ ପାଗଳ ହେଇଯିବ। କିନ୍ତୁ ପ୍ରଭୁପାଦ କେଉଁଠି ଥିଲେ? ତାଙ୍କୁ ଚୁଜ୍ କରିଦେଲେ ଗୁରୁ, ଏ ମନୋଭୀଷ୍ଟ ବୁଝିଦେଲେ, ତୁମେ ଭକ୍ତି କରୁଛ ତୁମେ ତୁମ ତୁମର ତୁମେ ପାଇଯିବ, ତା ଫଳ ତୁମେ ପାଇଯିବ, ତୁମେ ଜଣେ ଭକ୍ତି କରିଥିବ ଶୁଦ୍ଧ ଭକ୍ତି କରିଥିବ ଭଗବାନ ପାଇଯିବ, କିନ୍ତୁ ଏ ଜଗତର ଯେଉଁ ମଙ୍ଗଳ କାମଟା ହବ ତା ପାଇଁ ଅଲଗା ଜଣେ ଲୋକ ବ୍ୟକ୍ତି ଦରକାର, ମନୋଭୀଷ୍ଟକୁ ଯିଏ ବୁଝିବ ଗୁରୁଙ୍କର, ରୂପଗୋସ୍ୱାମୀ ଷଡ଼ ଗୋସ୍ୱାମୀ ତ ରୂପଗୋସ୍ୱାମୀ କାହିଁକି ଆମେ ଅଧିକା ପ୍ରାଧାନ୍ୟ ଦେଲେ, ଶ୍ରୀ ଚୈତନ୍ୟ ମନୋଭୀଷ୍ଟମ ସ୍ଥାପିତମ ଜେନ ଭୂତଲେ, କେତେବେଳେ ପ୍ରାର୍ଥନା ସେ ଦେଖିଲେ ପରମ୍ପରାରେ, ଆମେ ଜେନ ଭୂତଲେ ଏ ଭୂତଳରେ ଶ୍ରୀ ଚୈତନ୍ୟ ମନୋଭୀଷ୍ଟମ ସ୍ଥାପିତମ, ରୂପଗୋସ୍ୱାମୀଙ୍କ ଦ୍ୱାରା ଚୈତନ୍ୟ ମହାପ୍ରଭୁଙ୍କର ମନୋଭୀଷ୍ଟଟା ସ୍ଥାପିତ ହେଇଛି, ସ୍ୱୟଂ ରୂପମ କଦା ମହ୍ୟମ ଦଦାନ୍ତି ସୋ ପଦାନ୍ତିକ, ସେ କେବେ ମୋତେ ପଦରଣ ଦେବେ, ସେଇଟା ସେଥିପାଇଁ ଏଇ ଯେଉଁ ତତ୍ତ୍ୱଜ୍ଞାନ ଗୁଡ଼ା ରହିଲା ଗୋଟେ ବୁଝି ଦେଇପାରିବ, ତତ୍ତ୍ୱକୁ ବୁଝିଦେବ, ଆଚାର୍ଯ୍ୟଙ୍କୁ ନ ବୁଝିଲେ ତତ୍ତ୍ୱ ପ୍ରକଟ ହେବେନି, ଇଏ ଗୋଟେ ରହିଗଲା। ତମେ ସଂସ୍କୃତ ପଢ଼ିଛି, ବହୁତ ପଣ୍ଡିତ ନାହାନ୍ତି କି? ବହୁତ ପଣ୍ଡିତ ଅଛନ୍ତି, ବୃନ୍ଦାବନ ପାଠ ପଢ଼ିଛନ୍ତି ସବୁ, ବହୁତ ମାନେ ତୁମକୁ ପାଠ ପଢ଼ିକି ଛାଡ଼ିଦେବେ, ହଁ ପଢ ପଢ ତା, ତୁମେ ତୁମେ ପଢ଼ିଦିବ, ତୁମର ଜ୍ଞାନ ସବୁ ରହିଛି, ସେ ଜ୍ଞାନ ତୁମର ଫଳବତୀ ଦେବନି, କୋଡ଼ିଏ ସିଦ୍ଧାନ୍ତ ଅଲଗା, ବହୁତ ପଢିଛ, ବହୁତ ଜାଣିଛ, ବହୁତ ସୁନ୍ଦର ପ୍ରବଚନ ଦଉଛ, କୁଆଡ଼ୁ କୁଆଡ଼ୁ ଉଦାହରଣ ଆଣିକି ସବୁ ଆଣିକି ଦଉଛ, ଗୋଟିଏ ପଏଣ୍ଟରେ ତ ମିଶେଇଗଲ ସରଳ ଠୋକର ଖାଇଯିବ, ସେଇ ବାଜିଲା ବେତ, ତତ୍ତ୍ୱ ବୁଝିଦେଲ କିନ୍ତୁ ଆଚାର୍ଯ୍ୟଙ୍କୁ ବୁଝିପାରିଲେ, ତାଙ୍କ ମନୋବିଷ୍ଟ ବୁଝିପାରିଲେନି, ଅଟକିଗଲା ସେଇଠି ମନୋବିଷ୍ଟ ପ୍ରଭୁପାଦ ଯେ ମନ ଗୁରୁଙ୍କର ମନୋବିଷ୍ଟ ବୁଝିଥିଲେ ସବ ମ୍ୟାନିଫେଷ୍ଟ ହେଇଗଲା, ସବ ଛୋଟ କାମ ହେଇନି, ଏବେ ଏବେ ବୁଝିପାରୁ ନାହିଁ ବୈଷ୍ଣବ ସମାଜ, ହଁ ପ୍ରଭୁପାଦ ଏଇସବୁ ଗ୍ରନ୍ଥ ଲେଖିଛନ୍ତି, ଏମିତି ଲେଖିଛନ୍ତି, ଏଇଟା ହବ ଦିନେ ବିଶ୍ୱର ପ୍ରଭୁପାଦ କହିଥିଲେ, ଫର 10,000 ଇୟର୍ ମାଇ ବୁକ୍ସ ୱିଲ୍ ବି ଲ ବୁକ୍ସ, ଲୋକ ଯେତେବେଳେ ଲ ଚାହିଁବେ ଧର୍ମ କେଉଁଠି ଅଛି ସେକାଳ ପ୍ରଭୁପାଦ ବହି ଖେଳେଇବେ, ସେଥିପାଇଁ ପ୍ରଭୁପାଦ କି ପିକ୍ଚର ସବୁ ପ୍ରଭୁପାଦ ନାମ ବହିଟା ପ୍ରଣାମ ବି କରନ୍ତି, ଏସବୁ ଏମିତି ଭାବରେ ସେ ସବୁ ସଂଯୋଜନା ଶବ୍ଦ ସବୁ ଆସିଛି, ଏମିତି ଭାବରେ ପୁରୋଟା ଲେଖାଯାଇଛି, ଭଗବାନଙ୍କ ଶକ୍ତିରେ ଏଇଟା ହେଇଛି ନା, 70 ବର୍ଷ ବୟସରେ ସବୁ ଟ୍ରାନ୍ସଲେଟ୍ କରିବା ଇଂଲିଶ କି ଇଂଲିଶ ଲାଙ୍ଗୁଏଜ୍କୁ ସଂସ୍କୃତରୁ ପୁଣି ତାର ଭାବକୁ ପ୍ରକଟ କରିବା, ସିଦ୍ଧାନ୍ତକୁ ରଖିବା, ଭକ୍ତମାନଙ୍କ ପାଖରେ ପରିବେଷଣ କରିବା, ଛୋଟ କାମ ନାହିଁ, ପୁରା ଭଗବାନଙ୍କୁ ପ୍ରଭାସରେ ଲେଖ, ପୁରା ଏମିତି କିଏ କହିକି ଯିବ, ପ୍ରଭାସ କହିଲେ ନା ମୋ ବୁକ୍ ମୋର ଗ୍ରନ୍ଥ 10,000 ବର୍ଷ ପାଇଁ ଲ ବୁକ୍ ହେଇକି ରହିବ, ଲ ବୁକ୍ସ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ବହୁତ ଇମ୍ପୋର୍ଟାଣ୍ଟ, ଯଦି ଆମର କିଛି ଗୋଟେ ବଡ଼ ଗୋଟେ ପ୍ରଚାର ଥାଏ ସେଟା ହେଉଛି ବୁକ୍ ଡିଷ୍ଟ୍ରିବ୍ୟୁସନ୍, ପ୍ରଭୁଙ୍କର ଗ୍ରନ୍ଥ ଯଦି କାହା ପାଖରେ ରହିଛି ନା ଦିନେ ନା ଦିନେ ସିଏ ତାର ବଂଶରେ କିଏ ଗୋଟେ ଭକ୍ତ ହେବେ, କାହିଁକି ସେଥିରେ ଗୋଟେ ଜିନିଷ ରହିଛି, ଗୀତା ଭାବ ସମସ୍ତଙ୍କ ଘରେ ରହିଛି କିନ୍ତୁ ଏଥିରେ ଗୋଟେ ଅଲଗା ଜିନିଷ ରହିଛି, ସେ ତାଙ୍କ ଗୁରୁଙ୍କୁ ଗୁରୁଙ୍କର ମନୋବିଷ୍ଟକୁ ବୁଝିକି ଯେଉଁ କୃପାଟା ପାଇଛି ସେଟା ତା ଭିତରେ ରହିଛି, ଅଲଗା ଅଲଗା ଗ୍ରନ୍ଥର କ'ଣ ଅଛି, ତତ୍ତ୍ୱ ଅଛି, ତତ୍ତ୍ୱ ରହିଛି, ଜ୍ଞାନ ରହିଛି, କିନ୍ତୁ ସେଠି ଆଚାର୍ଯ୍ୟ କରୁଣା ନାହିଁ, ଆଚାର୍ଯ୍ୟ ଖୁସି ହେଇନା ତାଙ୍କ ମନଟା ବୁଝିପାରିଲନି, ତୁମେ ଆଉ ରୋଷେଇ କଲ ଖାଇବାକୁ ଦେଲ, ରୋଷେଇ କଲ ସବୁ କଲ, ଦଶ ଜଣ ଭକ୍ତ ଆସୁଛନ୍ତି ରୋଷେଇ କରିବା, କିନ୍ତୁ ଖାଇବାକୁ ଦେଲା ବେଳେ ପରିସିଲା ବେଳେ ଜାଣିପାରିଲନି କିଏ କେତେ ଖାଇବ, ସେଟା ପରିସିବାଟା ଇମ୍ପୋର୍ଟାଣ୍ଟ ନା, ଆଉ ରୋଷେଇଟା ଏତେ ଇମ୍ପୋର୍ଟାଣ୍ଟ ନୁହେଁ, ପରିସିବାଟା ସେତେ ଇମ୍ପୋର୍ଟାଣ୍ଟ, କାହିଁକି କିଏ କେତେ ଖାଉଛି କାହାର କ'ଣ ଆବଶ୍ୟକ ତାକୁ ସେଇ ସବୁ ଦେବାକୁ ପଡ଼ିବ, ତୁମକୁ କମ୍ ଦେଲେ କ'ଣ ଲାଗୁଛି କିରେ, କମ୍ ଦେଲେ ଚିଡ଼ା ଲାଗୁନି, ହଁ କମ୍ ହେଇଗଲା, ବେଶୀ ହେଇଗଲେ, ବେଶୀ ହେଲେ ଚିଡ଼ା ଆମେ ଖାଇବିନି, ବେଶୀ ହେଲେ ବି ଚିଡ଼ା ଲାଗିବ, କମ୍ ହେଲେ ବି ଚିଡ଼ା ଲାଗିବ, ସେଇଭଳିଆ ମନୋଭାବଟାକୁ ବୁଝିବା, ସେ କେବଳ ଜଣେ ଅତି ଗମ୍ଭୀର ସିରିୟସ, ତାର ଯେତିକି ଗମ୍ଭୀରତା ଆସିବ ତାର ଗୁରୁ ବୈଷ୍ଣବ ଯଦି ତା ସେବାଠୁ କିଛି ଗ୍ରହଣ କରିନେଲେ ସେ କେବଳ ମନୋଭାବଟା ବୁଝିପାରିବ, ତାର ମନୋଭାବ କେମିତି ତୁମେ ବୁଝିବ, ସେ ତ ସେ ଜଗତର ଲୋକ, ତାପରେ କି କାହିଁକି ଆଉ ଏତେ ଆନନ୍ଦ ରହୁଥିଲେ, 7 ଦିନ ପୁରା ଦେହକୁ ଭୁଲି ଯାଇଥିଲେ, ଜଳ କ'ଣ ମୋ ଦେହଟାକୁ ଭୁଲି ଯାଇଥିଲେ, ମରଣଟା ମୃତ୍ୟୁଟା ସର୍ପସ ଆଉ ମୃତ୍ୟୁଟା ସତ୍ୟ ବୋଲି ସେ ପୁରା ଜାଣିଦେଉଥିଲେ, କାହିଁକି ନା ଅଭିଶାପ କାହାର ହେଇଛି, ବ୍ରାହ୍ମଣ ଅଭିଶାପ, ଏଇଟା ସତ୍ୟ, କିନ୍ତୁ ମୃତ୍ୟୁଟାକୁ ଭୁଲିଗଲେ, ବର୍ତ୍ତମାନ ବିଶ୍ୱ ପୁରା ମୃତ୍ୟୁକୁ ମନରେ ପକାଉଛି, ଦେଖୁନା ବର୍ତ୍ତମାନ ସମଗ୍ର ବିଶ୍ୱ ଗୋଟେ କ'ଣ ଗୋଟେ ଜୀବାଣୁ ହେଇଛି ଭାଇରସ, ତା ଦେହରେ ପୁରା ବିଶ୍ୱ ପ୍ରତି ମୁହୂର୍ତ୍ତରେ ଗୋଟେ ଲୋକାଲ ଗୁଡ଼ୁଇ ପଶି ଆସିବରି ପଇସା, ସେ ମୋ ନାକୁ ସେ ଛିଙ୍କିଦେଲେ ମୋର ହେଇଯିବ, ବଳ 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 ନା ତୁଟି ଲଗେଇ ସବୁ ବୁଲିଲାଣି, ଦେଖ ମୃତ୍ୟୁ କେତେ ଭୟ, କିନ୍ତୁ ସେ ମରିବେ କି ନାହିଁ, ସେ ଲୋକଟା ତାକୁ ଭାଇରସ ଧରିବ ସେ ମରିବ କି ନାହିଁ ଠିକଣା ନାହିଁ, ତାକୁ ଏତିକି ଭୟ କି ସେ ଜାଣିଛନ୍ତି ସତ୍ୟ ମୃତ୍ୟୁ, ଆଉ ତାଙ୍କ ମୃତ୍ୟୁକୁ ଦେଖିବା ପାଇଁ ସାକ୍ଷୀ ରହିବା ପାଇଁ ଆସିଛନ୍ତି ସଂସାର ସବୁ ବଡ଼ ବଡ଼ ଋଷିମୁନିମାନେ, ସେ ସବୁ ଭୁଲିଗଲେ, ତାକୁ ଭୁଲି ଚାଲିଗଲେ, କେବଳ ବୁଝିଦେଲେ ଜଣଙ୍କୁ, ସେ ତତ୍ତ୍ୱ ବୁଝିବା ପାଇଁ ଆଗେ ଚେଷ୍ଟା କରନା, ଆଗେ ଆଚାର୍ଯ୍ୟଙ୍କୁ ବୁଝିବା ପାଇଁ ଚେଷ୍ଟା କର, ଯିଏ ଆଚାର୍ଯ୍ୟଙ୍କୁ ବୁଝିଦେଲେ ତାକୁ ତତ୍ତ୍ୱ ପଳେଇ ଆସିବ, ପାଠ ପଢ଼ନ୍ତିନି କି ଯିଏ ମାଷ୍ଟରକୁ ଜାଣିନି ସେ ପାଠ କ'ଣ ପଢିବ, ଯିଏ ସ୍କୁଲକୁ ଯିବ ଆଗେ ତାର ତିନିଟା ଜ୍ଞାନ ରହିବା ଦରକାର, ପ୍ରଥମ ଜ୍ଞାନ କ'ଣ, ବିଦ୍ୟାଳୟ ବିଷୟରେ ତାର କିଛି ଧାରଣା ଥିବା ଦରକାର, ତୁମେ ବିଦ୍ୟାଳୟ ବୋଲି ତୁମେ ଚାଲିବ ପାଠ ପଢ଼ ଯାଇ କଲେଜରେ ପଶିଯିବୁ, ବୁଝିପାରୁଛ ନା ନାହିଁ, ମୁଁ ପାଠ ପଢ଼ିବି ଆଉ କ'ଣ, ତୁମେ ଗାର୍ଲସ ହାଇସ୍କୁଲରେ ପଶିବୁ, ବାଟିକି ତୁମେ ସିକ୍ୟୁରିଟି ବାହାର କରିଦେବୁ, କ'ଣ ଗାର୍ଲସ ହାଇସ୍କୁଲ ପଶିବ ପୁରୁଷଟା ହେଇକି, ଆଉ ତୋର 20 ବର୍ଷ ହେଲାଣି ତୁ ଯାଇ ପଶିଯିବୁ ପ୍ରଥମ ଶ୍ରେଣୀ ସ୍କୁଲରେ, ତୁ ବାଟେଇବିନି, ସେଥିପାଇଁ ଶିଷ୍ୟ ହବ ତାର ଆଗେ ଜାଣିବା ଦରକାର ବିଦ୍ୟାଟା କ'ଣ, ଭକ୍ତିଟା କ'ଣ, ସେଟା ଯେ ବିଦ୍ୟା ପଢିବ ସେ ଆଗେ ଜାଣିବା ବିଦ୍ୟାଳୟ ବିଷୟରେ ଜାଣିବା ଦରକାର, ପ୍ରଥମ ହେଲା ବିଦ୍ୟାଳୟ ବିଷୟରେ ଆଇଡ଼ିଆ ଥିବା ଦରକାର, ସେକେଣ୍ଡ ହେଲା ବିଦ୍ୟା ଉପରେ, ହଁ ବୁଝିପାରୁଛ ନା ନାହିଁ, ପାଠଟା ଉପରେ କ'ଣ ପଢିବି, ତାପରେ ଟିଚର ଉପରେ ଆଇଡ଼ିଆ ଦରକାର, ଟିଚରଟା ଶିକ୍ଷକ, କିନ୍ତୁ ତୁମେ ବିଦ୍ୟାଳୟ ଭିତରକୁ ଚାଲିଗଲ ତାହେଲେ ବିଦ୍ୟାଳୟ ବିଷୟରେ ବୁଝିଦେଲ, ବିଦ୍ୟା ବିଷୟରେ ବୁଝିଦେଲ, ବିଦ୍ୟା ଏଇଟା ମୋତେ ପଢ଼ିବାକୁ ପଡ଼ିବ, ପ୍ଲସ୍ ଟୁ ପଢ଼ିବି, ସାଇନ୍ସ ନେଲି, ଇମ୍ପୋର୍ଟାଣ୍ଟ କିଏ, ବିଦ୍ୟାଳୟ ନା ବିଦ୍ୟା ନା ଟିଚର, ଟିଚର ନାହିଁ ତାହେଲେ ବିଦ୍ୟାଳୟ ବନ୍ଦ, ବିଦ୍ୟା ବି ବନ୍ଦ, ଭକ୍ତିଯୋଗ ଅଛି, ଶାସ୍ତ୍ର ଅଛି, ନାମ ଅଛି, କିନ୍ତୁ ଟିଚର ନାହିଁ ତ ସବୁ ବନ୍ଦ, ସେ ଆଉ ତ ହବନି ଆଉ। ଆଚାର୍ଯ୍ୟ ତତ୍ତ୍ୱ ବଡ଼ ଜିନିଷ ନୁହେଁ, ଆଚାର୍ଯ୍ୟ ଆଗେ ବଡ଼। ତୁମର ଯେତିକି ଆଚାର୍ଯ୍ୟ ନିଷ୍ଠା ହବ ସେତିକି ତତ୍ତ୍ୱଟା ପ୍ରକଟ ହବ ତମ ପାଖରେ। ପଢ଼ିକି କ'ଣ, ତୁମେ ପଢ଼ିକି ଯେତିକି ଯେତିକି ପଢ଼ିଛ ଘୋଷା ପାଠ ଯେତିକି ପଢ଼ିବ ସେତିକି କହିପାରିବ। ଶୁଣିଦେବ ଇଏ କତୁରୁ ଶୁଣିଦେବ ସେଇଟା କାନର, ତୁ ଲେଖିଦେବ ତା କହିବ, ପଢ଼ିବ କହିବ, ଆଉ ଦୁଇପଦ ଏପଟ ସେପଟ ତୁମ ମୁଣ୍ଡ, ତୁମ ମୁଣ୍ଡକୁ କିଛି ପରମାତ୍ମା କିଛି ଦେବେନି, କିଛି ଜ୍ଞାନ ତୁମେ ତ ନିଜେ ବୁଝିପାରୁନଥିବ ଆଉ ହେଲେ କହିବ ଆଉ, ଆଉ କିଛି ଆସିବେ। ତୁମେ ଯେତିକି ଆଚାର୍ଯ୍ୟକୁ ବୁଝିବ ସେତିକି ତତ୍ତ୍ୱ ତୁମ ପାଖରେ ପ୍ରକଟ ହବ, ଏଟା ରିଭିଲିଂ ପ୍ରୋସେସ, ଏଟା ସବୁ ପ୍ରକଟ ହୁଏ ତତ୍ତ୍ୱ। ଆରେ ଆଚ୍ଛା ଏଇ ତତ୍ତ୍ୱଟା ଏଇଟା, ଏଇଟା ହେଉଛି ଏଇ ତତ୍ତ୍ୱ, ସେଟା ଲେଖାଯାଏନି ସେଠି, ସେଟା ସେଠି ଲେଖାଯାଏନି, ସେଟା ତୁମ ପାଖକୁ ଚାଲି ଆସିବ ପଟକିଟି, ହଁ ଏଇଠି ଏହା କହୁଛ। ଆଉ ଯାହା ଲେଖାଯାଇଛି ଯେଉଁ ପାଠ ତାକୁ ବି ବୁଝି ହେବନି, ଆଚାର୍ଯ୍ୟ ନିଷ୍ଠା ନ ରହିଲା ଯାହା ଲେଖା ହିଁ ତାକୁ ବି ବୁଝି ହେବନି, ଆଚାର୍ଯ୍ୟ ଯାହା ଲେଖିଛି ତାକୁ ବି ବୁଝି ହେବନି। ନୂଆ ପାଠ କ'ଣ ମନେ ରଖିବ, ତୁମ ସ୍ଥିତି ହିସାବରେ ତୁମକୁ ଭଗବାନ ଆଉ ଜ୍ଞାନ କ'ଣ ଦେବେ, ଯାହା ଲେଖା ତାକୁ ବି ବୁଝିପାରିବ। ଯେଭଳି ବିଦ୍ୟାଳୟ, ବିଦ୍ୟା ଆଉ ଶିକ୍ଷକ ଭିତରେ ତିନି ଜଣଙ୍କ ବିଷୟରେ ଜ୍ଞାନ ରହିବା ଦରକାର, କିନ୍ତୁ ଜଣଙ୍କ ବିନା ସବୁ ଜ୍ଞାନ ବେକାର ହେଇଯିବ। କାହା ବିଷୟରେ? ଶିକ୍ଷକ ବିନା ତୁମେ ଚାଲିବ ସ୍କୁଲ ଭିତରେ ପଶିଯିବ, ନାଇଁ ବସିକି ରହିବ ଦିନମାନ, ଆଉ ବସିକି ରହିବ ବାପା କ'ଣ ପାଠ ପଢିବୁ, ପଢ ପାଠ ତ କ'ଣ ଜାଣିପାରିବୁନୁ, ଆଉ ଟିଚର୍ ତ ନାହିଁ, ଆଉ ଟିଚର୍ ତ ନାହିଁ, ଆଉ ସ୍କୁଲ ବନ୍ଦ ହେଇଯିବ, ଟିଚର୍ ନଥିଲେ କ'ଣ ହେଇଯିବ, ଗାଁ ଲୋକ ତାଲ ପକେଇଦେବେ ଟିଚର୍ ନାହିଁ, ଟିଚର୍ ନଥିଲେ ସ୍କୁଲ ବନ୍ଦ, ପାଠ ପଢା ବି ବନ୍ଦ, ପାଠ ତ କିଛି ନାହିଁ। ସେଗୁଡ଼ା ଆମ ପରମ୍ପରାରେ ଯେଉଁ ଶିକ୍ଷା ଗୁଡ଼ା ରହିଲା, ଆଉ ଟାଇମ୍ ତ ହେଇଗଲା, ପରମ୍ପରା ଯେଉଁ ଶିକ୍ଷା ଗୁଡ଼ିକ ରହିଲା ଏସବୁ ଆଚାର୍ଯ୍ୟମାନଙ୍କର କରୁଣାରେ ଏ ତତ୍ତ୍ୱ ଗୁଡ଼ାକ ଆସିବ ଶାସ୍ତ୍ର। ଆମେ ଯେ ତା ମାନେ ଯେ ଆମେ କରୁଣାରେ ଆସିବା ଆଉ ଶାସ୍ତ୍ର ପଢ଼ିବାନି, ନାଇଁ ନାଇଁ ନାଇଁ, ଶାସ୍ତ୍ର ଶ୍ରଦ୍ଧା କରିବାକୁ ପଡ଼ିବ, କିନ୍ତୁ ମନେ ରଖିବାକୁ ପଡ଼ିବ ଶାସ୍ତ୍ର ଯେଉଁ ହୃଦୟଙ୍ଗମ ତୁମର ହବ, ଶାସ୍ତ୍ରଙ୍କର ପ୍ରତି ଯେଉଁ ମହତ ବୁଦ୍ଧି ଆସିବ ସେଟା ଆଚାର୍ଯ୍ୟ ନିଷ୍ଠାରେ ଆସିବ। ସେଥିପାଇଁ ଆଗେ ପଢା ହେଉଛି କ'ଣ, ଭାଗବତ ପଢିବା ପୂର୍ବରୁ କ'ଣ ପଢୁଛ, ଆଗେ ନାରାୟଣ ନମସ୍କୃତ୍ୟମ ପୁରା କେତେ ବନ୍ଦନା ରହିଲା, ଆଗେ ଆଚାର୍ଯ୍ୟଙ୍କୁ ବନ୍ଦନା କରା, ଗୁରୁ ଇଏ କରିବ, ତାପରେ ନାରାୟଣ ଆଗରୁ ସବୁ ପଢନ୍ତିନି, ସବୁ ସମସ୍ତେ ପଢୁଥିଲେ ନା ଆଗରୁ, ନାରାୟଣ ନମସ୍କୃତ୍ୟମ ନରୋଚୈବ ନରୋତ୍ତମ କାହାକୁ ପ୍ରଣାମ କରା ଲାଗେ ନାରାୟଣଙ୍କୁ, ତାପରେ ନରନାରାୟଣ ଋଷିଙ୍କୁ ନରୋଚୈବ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସମ ସରସ୍ୱତୀଙ୍କୁ ପୁଣି ସରସ୍ୱତୀ କୃପା ନ କରି ତୁମେ କହିବ କ'ଣ ସ୍ମରଣ କ'ଣ କରିବ, ସେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବେ ନା ଚିତ୍ ସରସ୍ୱତୀ ଜଡ଼ା ସରସ୍ୱତୀ ନଦୀ, ଏଇ ଯେଉଁ ଗାଁ ଏମାନେ ଯେଉଁ ପୂଜା କରୁଛନ୍ତି, କେଉଁମାନେ ବାହାର ଲୋକ ଯେଉଁ ସ୍କୁଲ ପିଲାମାନେ ଯେଉଁ ପୂଜା କରୁଛନ୍ତି, ଜଡ଼ା ସରସ୍ୱତୀ, ଜଡ଼ା ସରସ୍ୱତୀ ଆଉ ଚିତ୍ ସରସ୍ୱତୀ ଯିଏ ଅଛନ୍ତି ତାଙ୍କର ଅପ୍ରାକୃତ ଜ୍ଞାନର ସେ ଅଧିକାରୀ, ସେ ଯାହା କରୁଣା କରିବେ ତାକୁ ଜ୍ଞାନ ଦେବେ, କିନ୍ତୁ ଜଡ଼ା ସରସ୍ୱତୀ କ'ଣ କରିବେ ଜ୍ଞାନ ଦେଇଦେବେ କିନ୍ତୁ ଭଗବାନଙ୍କୁ ଜଣାଇବାକୁ ଦେବେ, ପ୍ରମାଣ ତୁମକୁ ଦେବାକୁ ପଡ଼ିବ, କେଉଁଠି ପ୍ରମାଣ ଅଛି? ଚୈତନ୍ୟ ମହାପ୍ରଭୁ ଲୀଳାରେ ଆସିଥିଲେ କିଏ, ଦିଗ୍ବିଜୟ ପଣ୍ଡିତ, ଦିଗ୍ବିଜୟ ପଣ୍ଡିତ ଯେଉଁ ଆସିଥିଲା କେଶବ କାଶ୍ମୀର, ଏତେ ସରସ ତା ଜିଭାରେ ସରସ୍ୱତୀ ବସିଥିଲେ, ସରସ୍ୱତୀକୁ ଏତେ ବସ କର ଜିଭାରେ, କୁଆଡ଼େ କହିବ ମାନେ ପୁରା ଶ୍ଳୋକ ଗଙ୍ଗାର ବର୍ଣ୍ଣନା କର ବୋଲି କହିଲା ବେଳକୁ ମହାପ୍ରଭୁ ଆରମ୍ଭ କରିଦେଲା, ବହୁତ ବଡ଼ ପଣ୍ଡିତ ଜ୍ଞାନ ପୁରା ସରସ୍ୱତୀ ବସ କର ରଖିଥିଲେ ମହାପ୍ରଭୁ, ଧନ୍ୟ ତାର ଭାଗ୍ୟ ସେତିକି ଥିଲା ମହାପ୍ରଭୁଙ୍କ ପାଖ, ଯେଉଁଟା ସରସ୍ୱତୀ ଆଜି ପଠେ ନିଷ୍କପଟ ଜ୍ଞାନୀ ନା, ଜ୍ଞାନୀ ଜ୍ଞାନୀ ହେଲେ ତାର କହି ଉଦ୍ଧାର ହେଇଗଲା। ସରସ୍ୱତୀ ସ୍ୱପ୍ନ ଦେଇ କହିଲେ ନା ଜାଣିଛୁ ସେ କେସ୍ ତାକୁ ପରାସ୍ତ କରିବା ପାଇଁ ଚାହୁଁଛି ମୋ ସ୍ୱାମୀ, ସେଠି ଚିଦ ଅଂଶଟାକୁ ପ୍ରକାଶ କରାଇଲେ, ନହେଲେ ଯେଉଁଟା ଅଂଶରେ କେତେ ପାଠ ପଢିକି ଏଇ ଯେଉଁ ବୈଜ୍ଞାନିକ ଫୈଜ୍ଞାନିକ ଏସବୁ ଏସବୁ ଜ୍ଞାନ ସବୁ ରାଇଟର ଫାଇଟର ସବୁ ତାଙ୍କ ଦ୍ୱାରା ପାଇଛନ୍ତି ନା, ନାରାୟଣ ନମସ୍କୃତ୍ୟମ ନରୋଚୈବ ନରୋତ୍ତମମ ଦେବୀମ ସରସ୍ୱତୀମ ସରସ୍ୱତୀ ଦେବୀମ ବ୍ୟାସମ ତୁ ଯେ ଏମାନଙ୍କର ଜୟ ପରମ୍ପରା। ଆଚାର୍ଯ୍ୟ ନିଷ୍ଠଟା ଯଦି ଆମର ନ ରହିଲା ତତ୍ତ୍ୱ କିଛି ପ୍ରକାଶ ହବନି, ଆଉ ତତ୍ତ୍ୱ ବସ୍ତୁକୁ ଜାଣିଲେ ବି ତୁମେ ଯଦି ତୁମେ ବିଦ୍ୟା ବୁଦ୍ଧି ଦ୍ୱାରା ତୁମେ ତତ୍ତ୍ୱକୁ କିଛି ଜାଣିଦେଲ, ତାକୁ ପ୍ରେଜେଣ୍ଟେସନ କରିଦେଲ ବା ତାକୁ କ'ଣ କୁହାଯିବ ଲୋକ ସମ୍ମୁଖରେ ପରିବେଷଣ ତୁମେ କରିଦେଲ, କିନ୍ତୁ ଭକ୍ତି ଅଲଗା ବସ୍ତୁ ହୃଦୟଙ୍ଗମର ବସ୍ତୁ ହେବେ ନାହିଁ, ଅନ୍ତର ଭିତରେ ସେ ଯେଉଁ ଭାବଟା ପ୍ରକଟ ହେବା କଥା ତତ୍ତ୍ୱଟାକୁ କହିକି, ମଦଟା ମଦ ଖାଉଛି ସେ ତାର ମଦ ବିଷୟରେ କହିବ କ'ଣ ହବ, ମଦ ହାସ ଦେଖିଛ ନା ନାହିଁ, କ୍ରିପଦେବୀ ଦେଖିଛ ନା ନାହିଁ, ମଦ ମାନେ ସେଥିରେ ମଦ ବିଷୟରେ କହିବେ ତା ମନ ପୁରା ଖୁସି ହେଇକି ଗଞ୍ଜୁଡ଼ି ଯାଉ ଗଞ୍ଜେଇ ଗଞ୍ଜେଇ ଖାଇବେ, ସେ ରସଟା ପାଇଛି ନା ତାକୁ ସେମିତି ଆନନ୍ଦ ଲାଗିବ କଥା କହିଲା ତାକୁ ଭର ନା ତାକୁ ଗଞ୍ଜେଇ କଥା ମଦ କଥା କହିଲା ମାନେ ସେ ଭାରି ପୁରା ଖୁସି ଆମ ଅଦୁଆ ଦେଲେ ପେପର୍ ପଢ଼ୁଛେ, ଖୋଜୁଛି କ'ଣ? ସେ ଖାଲି ଖୋଜୁଛି କେଉଁଠି କ'ଣ, ଆଜି କ'ଣ ମଦ ବିଷୟରେ କିଛି ଲେଖା ହେଇଛି କି, ମଦ କେଉଁଠି ହେଲା କି, କ'ଣ ହେଲା କି, ସେ ତାର ତା ବିଷୟରେ ଖୋଜୁଛି ନା ଆଉ। ତାକୁ ଆନନ୍ଦ ତାର ସେତେ ରହିଛି, ତା ସେତେ ରମଣ ପାଉଛି ନା, ସେ କଥା କହିଲା ମାନେ ତାକୁ ଖୁସି ଲାଗିବ। ସେଇଟା ତତ୍ତ୍ୱ ଜିନିଷଟା ତୁମର ଥିଲା ପ୍ରକଟ ହେବ, ସେଇଟା ତୁମେ ଖାଲି ଗୋଟେ ଥିଓରିଟିକାଲ ପ୍ରେଜେଣ୍ଟ କଲେ ହେବନି, ତୁମର ତୁମକୁ ଜୀବନ୍ତ, ତୁମକୁ ରସ ମିଳିବ, ସେଥିରେ ହିଁ ତୁମର ପୋଷଣ, ଭକ୍ତିର ଯେଉଁ ପୋଷଣଟା ହୁଏ ସେଇଥିରେ ହୁଏ, ଜ୍ଞାନରେ ଭକ୍ତିର ପୋଷଣ ହୁଏ, ଜ୍ଞାନରେ ଭକ୍ତିର ଉଦ୍ଧତା ବଢ଼ିବ। ଯେ ଯେଉଁ ବହୁତ ପଢ଼ିଦେବେ ବଢ଼ି ଜାଣିଦେବେ ଜ୍ଞାନୀ, ତାର ତାର ଶିକ୍ଷା ସମସ୍ତଙ୍କୁ ହେ ଜ୍ଞାନ ମନେ କରିବ, ଖାଲି ଦୋଷ ଦେଖିବ, ଏସବୁ ଜ୍ଞାନର ଏଇଟା ଫଳ, ଅନେକ ଅନେକ ଛୋଟ ମନେ କରିବ, ଦୋଷ ଦେଖିବ, ମୁଁ ଏଇଟା କ'ଣ ଗୋଟେ କରିବି, କ'ଣ ଏ ସେବା କ'ଣ ଗୋଟେ କରିବି, ମୁଁ ଗୋଟେ ଏତେ ବର୍ଷର ଭକ୍ତ, ମୁଁ କ'ଣ ଏଇଟା କରିବି, ତାର ସବୁ ଏଇ ବୁଦ୍ଧି ଗୁଡ଼ା ଆସି ମୁଁ ପଢ଼ିଛି ମୁଁ ଗଲା ଏଇଟା ଜ୍ଞାନୀଟା ଆଉ। ତାକୁ ଶାସ୍ତ୍ର କରୁଣା କରୁନାହାନ୍ତି, ଶାସ୍ତ୍ର ସେ ଭାଗବତ ପଢ଼ୁଛି, ତାକୁ ଚିତ ଅଂଶଟା ଆସୁନି, ଆଚାର୍ଯ୍ୟ କରୁଣା କରୁନାହାନ୍ତି, ସେବା ସେବାଟା ନକଲେ ତାର ଅଧକ୍ଷ ଅଛି, ଜ୍ଞାନଟା ଆସୁନି, ତାକୁ ଅଭିମାନଟା ପଡ଼ିବ, ତାକୁ ରସ କେଉଁଠି ମିଳିବ, ଶାସ୍ତ୍ର ରସ ମିଳିବ। ସେଥିପାଇଁ ତତ୍ତ୍ୱ ଯେଉଁ ଆଲୋଚନା ରହିଲା, ଏ ଆଚାର୍ଯ୍ୟମାନଙ୍କର କୃପାରେ ତତ୍ତ୍ୱ ପରମ୍ପରାରେ ବା ତତ୍ତ୍ୱ ଜିନିଷଟା ଡିସେଣ୍ଡ କରିବା, କ'ଣ କହେ ଅବତରଣ କରେ, ତୁମ ଉପରେ ଯେତିକି ଆଚାର୍ଯ୍ୟ ଖୁସି ହେବେ ସେତିକି ତୁମ ତତ୍ତ୍ୱ ଗୁଡ଼ାକ ସେ ଉପଲବ୍ଧିର ବିଷୟ ହେବ, ତତ୍ତ୍ୱଟା ଉପଲବ୍ଧିର ବିଷୟ ହେବ, କେବଳ ପରିବେଷଣର ବିଷୟ ହେବନି, ଉପଲବ୍ଧିର ବିଷୟ ହେବ ତତ୍ତ୍ୱଟା। ହେଲେ ପରିବେଷଣ କରିଦେବା, ଏ ପାଲାବାଲା ଜିନିଷ ସବୁ କୁହନ୍ତି, ସେ କ'ଣ କହିବେ, ଆଉ ଭଙ୍ଗି କରିକି ନାଚିକି ସେ ଦେଖୁନା, ସେ କୁଣ୍ଡଳ ସୁନା କୁଣ୍ଡଳ ତାଙ୍କୁ ସବୁ ମିଳିଯିବ, ସୁନା କୁଣ୍ଡଳ ଫିବି ମାଛ ସବୁ କୁଣ୍ଡଳ କରି, ସେ ଭୋଜନ ଗା ସେ ଭୋଜନ ଗା, ଏଠୁ ଆଣିକ ସେଠୁ ଆଣିକ, ପାଲାବାଲାକୁ ଦେଉନା ସେ ପ୍ରବଚନ ଦେବାକୁ, ସେ ତୁମକୁ ଉଡ଼େଇକି ଫୋପାଡ଼ି ଦେବେ, ତୁମେ ଇସ୍କନ ବାଲାଙ୍କୁ ସବୁ ଦେଖ, ଆମେ ଇସ୍କନ ଗୋଡ଼ିଆ ମଠ କେଉଁଠି କିଏ ବାବା ପ୍ରବଚନବାଲା ଅଛ, ଓଡ଼ିଶାରେ ଯେଉଁ ପାଲାବାଲା ସବୁ ଥିଲେ, ଦିବାକର ମିଶ୍ର, ମୁଁ ତାଙ୍କ ସବୁ ପାଲା ଦେଖିଛି, ଆମେ ଯେଉଁ ସ୍କୁଲ ଟିଚର ଥିଲାବେଳେ, ଏ ଆମ ସ୍କୁଲ ଟିଚର ଗାଁରୁ ହୁଏ, ଆମେ ସବୁ ଯାଉ, ଶୁଣ ଓଡ଼ିଶାରେ ସବୁଠୁ ବଡ଼ ବଡ଼ ପାଲା ଗାୟକମାନେ ଏଠି ଆସନ୍ତି, ସେ ଯେଉଁ ଶ୍ଲୋକ ପଢ଼ିକି ସେ ଯେଉଁ ମୃଦଙ୍ଗ ବଜେଇକି ସେ ଯେଉଁ ତାଙ୍କର ସବୁ ବିକି ଖାଇଦେବେ ତୁମକୁ, ଏତେ କହିଲା ବାଲା ସେମାନେ ସବୁ କୁଆଡ଼େ ବୈଦେଶୀ ବିଳାସରୁ କୁଆଡ଼ୁ ଆଣିକି ପଦ ସବୁ ଗାଇବେ, ସେ ମୁଁ କାମ ଦେବେ, କ'ଣ କାମ କ'ଣ, ପାଲା ସରିଲା ପରେ ମାଛ ଚୋଳ ନହେଲେ ପାଲାବାଲା ପାଇଁ ମାଛ ସେ ବୈତରଣୀ ନଦୀରୁ ମାଛ ଚଢ଼ା ହବ ଧରା ହବ, ହେଣେ ଗାଁ ଗାଇ ସରିବ, ତା ମାଛ ଚୋଳ ନହେଲେ ଆମେ ଚଳେଇବେନି, ତାର ସେ କ'ଣ ତାର ସେଥିରେ ମୂଲ୍ୟ, ସେ ବିଦ୍ୟାଟା ସେ ଗଲା ପାଣିରେ ଧୋଇଗଲା ଲୋକରଞ୍ଜନ, ସେଥିପାଇଁ ସେ ଲେଖିଲେଣି ସେ ଶ୍ଲୋକଟା, ଭଗବତ ଭକ୍ତିହୀନ ଶିଅ ପ୍ରଭୁ ସବୁବେଳେ ଏଇଟାକୁ କୁହନ୍ତି, ଯେତେ ସାର ସାର ଯେମିତି ସବୁ ମନ୍ଦିର ମନ୍ଦିର ପ୍ରଭୁବତ ବାଡ଼େଇ ଦେଇଛି, ସବୁ ବାଡ଼େଇ ଦେଇଛି, ଭଗବତ ଭକ୍ତିହୀନ ଶିଅ ଜପ ତପ ଶିଶୁ ନାହିଁ ସେ ଶ୍ଲୋକ, ହଁ ତାର ଜାତି ଯଦି ଶସ୍ତ୍ର ତପ ସେ ସନ୍ନ୍ୟାସୀ ହେଉ, ତାକୁ ଜପ ତପ ଯାହା ସବୁ କରୁଛି, ଅପ୍ରାପ୍ୟ ଅପ୍ରାଣ ଦେଶ୍ୟ ମଣ୍ଡନମ ଲୋକରଞ୍ଜନ, ଭକ୍ତିଟା ନଥିଲେ ଏଗୁଡ଼ା ସବୁ ଲୋକରଞ୍ଜନ ହେଇଯିବ, କାହା ପାଇଁ କୁହା ଭକ୍ତ ପାଇଁ କୁହାହେଲା ନା, ତାର ଯାହା ଶାସ୍ତ୍ର ବ୍ୟାଖ୍ୟା ଯାହା ସବୁ ରହିଛି, ଭକ୍ତି ତୁମର ନ ଆସିପାରୁଛି, ଗୋଟେ ଅପ୍ରାଣ ଇବ ଦେହସ୍ୟ ପ୍ରାଣ ନଥିବା ଦେହକୁ ତାକୁ ମଣ୍ଡନ କରାହବ, ତାକୁ ଭଲ ଡ୍ରେସ୍ ପିନ୍ଧିବା, ଭଲ ଅଳଙ୍କାର ପିନ୍ଧିବା, ଲୋକରଞ୍ଜନ ଲୋକ ଖୁସି, ଆଉ ଲୋକଙ୍କୁ ଖୁସି କରିବା, ଆମକୁ ସବୁବେଳେ ଧ୍ୟାନ ଦେବାକୁ ପଡ଼ିବ, ସବୁବେଳେ ଆଚାର୍ଯ୍ୟମାନଙ୍କୁ ପ୍ରାର୍ଥନା, ସବୁବେଳେ ପରମ୍ପରାକୁ ପ୍ରାର୍ଥନା, ଗୁରୁବର୍ଗଙ୍କୁ ପ୍ରାର୍ଥନା, ଆଗେ ଏଇ ଏଇ ପଥ ଦେଇକି ଉପରକୁ ଉଠ, ସେତିକି ଯେତେବେଳେ ବଳ ତୁମକୁ ମିଳିବ ତାପରେ ତତ୍ତ୍ୱ ବସ୍ତୁ ତୁମ ପାଖରେ ପ୍ରକଟ। ଭଗବାନ କ'ଣ କହିଲେ, ଏ ଯେଉଁ କହିଲେନି ବିଶାନ୍ତି ତଦନନ୍ତରମ, ସେ ଶ୍ଲୋକର କ'ଣ କହିଲେ, ତତ୍ତ୍ୱମାନ ତତ୍ତ୍ୱମେଗାନ୍ତ୍ୱା ବିଶାନ୍ତି ତଦନନ୍ତରମ, ତତ୍ତ୍ୱରେ ସେ ମୋତେ ଜାଣିକି ତତ୍ତ୍ୱ ବସ୍ତୁକୁ ମୋତେ ଜାଣିବ, ସିଏ ତଦ ଅନନ୍ତରମ ସେ ମୋ ଧାମରେ ପ୍ରବେଶ କରିବ, ଭଗବାନ ଗୀତା କହିଲେ କି ନାହିଁ, ହଁ ତତ୍ତ୍ୱଟା କେଉଁଠି ଜାଣିବ, ପୁଣି ପ୍ରଥମକୁ ଯିବାକୁ ପଡ଼ିବ, ଏଠି ଆସି କହିଲେ ତତ୍ତ୍ୱ ବସ୍ତୁ ଜାଣିଲେ ମୋ ପାଖକୁ ଯିବ, ତତ୍ତ୍ୱ କେଉଁଠି ଜାଣିବାକୁ ପଡ଼ିବ, ପୁଣି ପ୍ରଥମକୁ ପଳାଇବାକୁ ପଡ଼ିବ, ତଦ ବିଧି ପ୍ରଣିପା ତେନ ପରିପ୍ରଶ୍ନ ସେବା, ସେଠି ହିଁ ତତ୍ତ୍ୱ ବସ୍ତୁ ଜାଣିବ, ପ୍ରଣିପା ତ ସେବା, ତାପରେ ମଝିରେ ରହିଲା ପରିପ୍ରଶ୍ନ, ଦୁଇଟା ଆଗେ ପରିପ୍ରଶ୍ନ ତିନି ନମ୍ବର, ପ୍ରଣିପାତ ସମର୍ପିତ ହବ ସେବା କରିବୁ, ତାପରେ ତତ୍ତ୍ୱ ତାର ନିଜେ ନିଜେ ପରିପ୍ରଶ୍ନ ଆସିବ, ଆଉ ପରିପ୍ରଶ୍ନ ଦ୍ୱାରା ତୁମ ସନ୍ଦେହ ସବୁ ଦୂର ହେଇଯିବ, ତତ୍ତ୍ୱ ବସ୍ତୁ ପ୍ରକଟ ହବ, ଆଉ ତତ୍ତ୍ୱରେ ତ ନ ବୁଝିଲେ ତୁମେ ନାମ ନାମଟା ହେଉଛି ମୋ ଜୀବନର ସର୍ବସ୍ୱ, ସେବା ଭଗବାନଙ୍କର ଏଇ ସେବା ସେବାରେ ପ୍ରଭୁଙ୍କୁ ପ୍ରଭୁ ଖୁସି ହୁଅନ୍ତି, ତୁମେ ତତ୍ତ୍ୱ ଜିନିଷଟା ତୁମେ ନଜାଣ, ତୁମେ ତ କିଛି ଇମ୍ପୋର୍ଟାନ୍ସ ଲାଗିବନି, ଆଉ ଯାହା କରୁଥିବ କ'ଣ ଗୋଟେ କରିଦେଲେ ଗଲା, ଟାଇମ୍ଟା ପାସ୍ କଲେ ଗଲା, କେତେଟା ବଜେ ଲାଗିରି, ପାଞ୍ଚଟା ବଜେ, ଆଉ ପ୍ରସାଦ ପାଖରେ ଚାଲ ଚାଲ, ଏ ଯେଉଁ ଅଫିସର ସ୍କୁଲ ବସନ୍ତି ଅଫିସର, ସେ କ'ଣ କାହାକୁ ଦେଖେ? ଅଫିସରଙ୍କ ଆଗରେ ଦେଖେ ସବୁବେଳେ ଘଣ୍ଟା ରହିଥିବ, ବଡ଼ ଘଣ୍ଟା ଗୋଟେ ରହିଥିବ, ଖାଲି ଟାଇମ୍ଟା ଦେଖିବାନି, ତା ହାତର ଘଣ୍ଟା ତାକୁ ବରଂ ସେ ଖାଲି ବଡ଼ ଘଣ୍ଟା ରଖିଥିବ, ଦେଖେନି ସମୟ କେମିତି 4 ବାଜିବ, ବାଜିଲା କିନ୍ତୁ ବନ୍ଦ କରିକି ବେଡ଼ି ପଡ଼ିଲା ପଳେଇବି। ସେ ସେଇଭଳିଆ ତୁମର ଯଦି ସବୁବେଳେ ଲକ୍ଷ୍ୟଟା ସେଇଆ ରହିଲା, କେମିତି ଟାଇମ୍ଟା ଗୋଟେ ପାସ୍ କରିବା, ଆଉ ତତ୍ତ୍ୱ କ'ଣ କିଛି କ'ଣ କିଛି କୌଣସି ବସ୍ତୁ ପ୍ରକଟ ହେବନି। ତ ଇଏ ହେଉଛି ବଡ଼ ଗମ୍ଭୀର ଗମ୍ଭୀର ଜୀବମାନଙ୍କ ପାଇଁ ବା ଗମ୍ଭୀର ଛାତ୍ରମାନଙ୍କ ପାଇଁ ହେଉଛି ପଥ। ଏଣୁ ଆମର ଯେତିକି ଚେଷ୍ଟା ଆମେ କରିବା, ତାପରେ ସେ ଯେତିକି ଆମକୁ ତତ୍ତ୍ୱ ଦେଲେ ବା ଯେତିକି ଆମକୁ ରିଭିଲିଂ କଲେ, ଯେତିକି ପ୍ରକଟ କରେଇଲେ, ଯେତିକି କୃପା କଲେ, ସେତିକି ବାଟ ଆମେ ଯିବା। ସମର୍ପଣ ତୁମର ଆମର ଯଦି ପୂର୍ଣ୍ଣ ହେବ, ପୂର୍ଣ୍ଣ ପୂର୍ଣ୍ଣ ଜିନିଷଟା କୃଷ୍ଣ ତତ୍ତ୍ୱ ସେ ପ୍ରକଟ କରାଯାଏ। ତୁ ଯିବ, ତୋର ସ୍ୱରୂପ ଏୟା, ମୋର ସ୍ୱରୂପ ଏୟା, ଭକ୍ତିର ସ୍ୱରୂପ ଏୟା, ସେଟା ପ୍ରକଟ ହେଇଯିବ। ପ୍ରକଟ ହେଲେ ତୁମେ ପ୍ରଭୁ ପାଇଲ ଆଉ। ହରେ କୃଷ୍ଣ ଗ୍ରନ୍ଥର ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁ ପାଶିଲ ଗୁରୁଦେବ କି ଜୟ, ନିତାଇ ଗୌର ବ୍ରହ୍ମାନନ୍ଦ।